नमो भगवते वासुदेवाय। श्रीमद्भागवतम तृतीय स्कंध पंचमाध्याय श्लोक 23। भगवान एक आशीदम भगवान एक आशीदम
भगवान एक आशीदम
अग्र आत्मात्मनं विभो
अग्र आत्मात्मनं विभो
अग्र आत्मात्मनं विभो
अग्र आत्मात्मनं विभो
आत्मेच्छानु गतावात्मा
आत्मेच्छानु गतावात्मा
आत्मेच्छानु गतावात्मा
आत्मेच्छानु गतावात्मा
नानामति उपलक्षणा
नानामति उपलक्षणा
नानामति उपलक्षणा
भगवान एक
आशीदम
भगवान एक आशीदम
अग्र आत्मात्मनं विभो
अग्र आत्मात्मनं विभो
आत्मेच्छानुगतावात्मा
आत्मेच्छानुगतावात्मा
नानामति उपलक्षणं
नानामति उपलक्षणं
भगवान एक आशीदम
भगवान एक आशीदम
भगवान भगवान एक एकमात्र द्वितीय नास्ति आस तिले इदम सृष्टि अग्रे सृष्टि पूर्वरु आत्मा तांक स्वरूपरे आत्मानं जीवमान कर विभु प्रभु आत्मा परमात्मा इच्छा इच्छा अनुवतौ लीन होइत्वैतु आत्मा परमात्मा नाना मति नाना दृष्टि उपलक्षण विलक्षण शुक्र अनुवाद सुषमा ऐसी भक्ति वेदांत स्वयं प्रभुपाद महाराज द्वारा ओडिया इंग्रजी एवं सुषमा द्वारा सम्मान ओडिया रे से भगवान जे कि समस्त जीवंकर प्रभु से ए सृष्टि पूर्वरु एकमात्र थिले केवल मात्र तांकर इच्छा अनुयायी ए सृष्टि संभव पर हो जाछि एवं पूर्णि तांकटारे लीन हो जाछि। एही परमात्मा विभिन्न नाम लक्षण रे प्रकाशित भागवत रे कहल जाछि श्रीमद भागवतम चारोटी मूल श्लोक उद्देश्य व्याख्या करने को आरंभ कले जदिओ मायावादी मान श्रीमद भागवत मध्य प्रवेश नहीं तथापि से बेले बेले चारोटी श्लोक किसी कल्पना प्रस्तुत व्याख्या करती किंतु आम मैंने मैत्र मन द्वारा दिया प्रकृत व्याख्या को ग्रहण करवा उचित कारण से उद्धव सह प्रत्यक्ष भाव में स्वयं भगवान ठारण करते ମୂଳ ଚତୁଶ୍ରୁତି ଭାଗବତର ପ୍ରଥମ ପଂକ୍ତି ହେଉଛି ଅହମେବ ସମୀବାଗ୍ରେ। ଏଠାରେ ଥିବା ଅହମ୍ ଶବ୍ଦର ବ୍ୟାଖ୍ୟାକୁ ମାୟାବାଦୀମାନେ ଭୁଲ ବ୍ୟାଖ୍ୟା କରନ୍ତି। ସେମାନେ ଏହିପରି ଏହାର ବ୍ୟାଖ୍ୟା କରନ୍ତି ଯେ ସେମାନଙ୍କ ବ୍ୟତୀତ ଆଉ କେହି ତାହା ବୁଝିପାରନ୍ତି ନାହିଁ। ଅହମ୍ ଶବ୍ଦ ଏଠାରେ ଭଗବାନ ବୁଝାଏ, ଜୀବକୁ ନୁହେଁ। ସୃଷ୍ଟି ପୂର୍ବରୁ କେବଳ ଭଗବାନ ହିଁ ଥିଲେ, କୌଣସି ପୁରୁଷ ଅବତାର ମଧ୍ୟ ନଥିଲେ। ତେଣୁ ଏହା ନିଶ୍ଚିତ ଯେ ସେତେବେଳେ କୌଣସି ଜୀବ ନଥିଲେ କିମ୍ବା ଦୃଶ୍ୟ ଜଗତକୁ ପ୍ରକାଶ କରୁଥିବା ଭୌତିକ ଶକ୍ତି ମଧ୍ୟ ନଥିଲା। ପୁରୁଷାବତାରଗଣ ଏବଂ ଭଗବାନଙ୍କର ବିଭିନ୍ନ ଶକ୍ତି ତାଙ୍କ ଠାରେ ହିଁ ଲୀନ ହୋଇଥିଲା। ଏଠାରେ ଭଗବାନଙ୍କୁ ସମସ୍ତ ଜୀବଙ୍କର ପ୍ରଭୁ ବୋଲି ବର୍ଣ୍ଣନା କରାଯାଇଅଛି, ଯେ ସେ ସୂର୍ଯ୍ୟଙ୍କ ସଦୃଶ ଏବଂ ଜୀବଗଣ ସୂର୍ଯ୍ୟ କିରଣରେ ବାସ କରୁଥିବା ଅଣୁ ସଦୃଶ। ଶ୍ରୁତିରେ ସୃଷ୍ଟି ପୂର୍ବରୁ ଭଗବାନଙ୍କର ଅସ୍ତିତ୍ୱ କଥା ସ୍ୱୀକୃତ ହୋଇଅଛି। ବାସୁଦେବ ବା ଇଦଂ ଅଗ୍ର ଆସିତ୍ ନ ବ୍ରହ୍ମା ନ ଶଙ୍କର, ଏକ ବୈ ନାରାୟଣ ଆସିତ୍ ନ ବ୍ରହ୍ମା ନ ଈଶାନୁ। ଯେହେତୁ ସବୁକିଛି ଯାହା ଏଠାରେ ପ୍ରକାଶିତ ହୋଇଛି ବା ହେବ ସେ ଭଗବାନଙ୍କଠାରୁ ଉଦ୍ଭୁତ, ତେଣୁ ସେ ଭଗବାନ ସର୍ବଦା ଅଦ୍ୱୈତ ତତ୍ତ୍ୱ ରୂପେ ବିଦ୍ୟମାନ ଥାନ୍ତି। ସେ ଏପରି ଭାବେ ରହିପାରନ୍ତି କାରଣ ସେ ସ୍ୱୟଂ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଅଟନ୍ତି ଏବଂ ସର୍ବଶକ୍ତିଶାଳୀ ଅଟନ୍ତି। ତାଙ୍କର ସ୍ୱାଂଶ ବିଷ୍ଣୁ ତତ୍ତ୍ୱମାନଙ୍କ ସମେତ ସବୁକିଛି ବା ତାଙ୍କ ବ୍ୟତୀତ ସବୁକିଛି ତାଙ୍କର ଅଂଶବିଶେଷ ଅଟନ୍ତି। ସୃଷ୍ଟି ପୂର୍ବରୁ କାରଣାନବସାୟୀ ବିଷ୍ଣୁ କିମ୍ବା ଗର୍ଭୋଦୋସାୟୀ ବିଷ୍ଣୁ କିମ୍ବା କ୍ଷୀରୋଦୋସାୟୀ ବିଷ୍ଣୁ ଏମାନେ କେହି ନଥିଲେ, କିମ୍ବା ବ୍ରହ୍ମା ବା ଶଙ୍କର ମଧ୍ୟ ନଥିଲେ। ବିଷ୍ଣୁ ଭଗବାନଙ୍କର ସ୍ୱାଂଶ ଅଟନ୍ତି ଏବଂ ବ୍ରହ୍ମା ଆଦି ଜୀବଗଣ ଭଗବାନଙ୍କର ବିଭିନ୍ନାଂଶ ଅଟନ୍ତି। ଯଦିଓ ଭଗବାନଙ୍କଠାରେ ଚିତ୍ ବିଭୂତିର ଅସ୍ତିତ୍ୱ ପ୍ରକାଶମାନ ଥିଲା, ତଥାପି ଭୌତିକ ଅସ୍ତିତ୍ୱ ତାଙ୍କଠାରେ ଅପ୍ରକଟ ଭାବରେ ଥିଲା ବା ଶୁଦ୍ଧ ଥିଲା। କେବଳ ତାଙ୍କର ଇଚ୍ଛା ଅନୁଯାୟୀ ଭୌତିକ ସୃଷ୍ଟି ପ୍ରକାଶିତ ଓ ଅପ୍ରକାଶିତ ହୁଏ। ଯେପରି ସୈନିକମାନଙ୍କର ବିଭିନ୍ନତା ରାଜାଙ୍କ ଭଳି ଏକ ଓ ସମାନ, ଠିକ୍ ସେହିପରି ବୈକୁଣ୍ଠ ଲୋକମାନଙ୍କର ବିଭିନ୍ନତା ଭଗବାନଙ୍କ ସହ ଐକ୍ୟ ଭାବପୂର୍ଣ୍ଣ ଅଟନ୍ତି। ଭଗବତ ଗୀତା 9:7 କୁହାଯାଇଛି ଯେ ଭଗବାନଙ୍କର ଇଚ୍ଛା ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଭୌତିକ ସୃଷ୍ଟି ବରାବର ହେଉଛି ଏବଂ ପ୍ରଳୟ ପରେ ପୁଣି ସୃଷ୍ଟି ହେବା ପର୍ଯ୍ୟନ୍ତ ଯେଉଁ ଅନ୍ତର୍ବ୍ୟବଧାନ ସମୟ, ସେ ସମୟ ମଧ୍ୟରେ ଜୀବଗଣ ଓ ଭୂତ ପ୍ରକୃତି ଭଗବାନଙ୍କଠାରେ ଶୁଦ୍ଧ ଭାବରେ ଥାନ୍ତି।
ମନ ସଦ୍ୱତ ମନେ ମନକୁ ପ୍ରବାହିତ ପ୍ରଭୁ ପାଦର ଶ୍ରଦ୍ଧା ହିଁ ପ୍ରଚାର ହରେ କୃଷ୍ଣ।
ଅବଶ୍ୟ ଆମର କାଲି ଶ୍ରୀପାଠ ମୁଖ୍ୟ ଶ୍ରୀପାଦ ଏବଂ ଅନ୍ୟ ସମସ୍ତ ଭକ୍ତବୃନ୍ଦ ତଥା ମାତୃବୃନ୍ଦ, ତେଣୁ ଆଜି ଆମେ ବିଶେଷ ଭାବରେ ଏଇ ଯେଉଁ ପ୍ରୋଗ୍ରାମର ଯେଉଁ ବ୍ୟବସ୍ଥା କରିଛନ୍ତି ଉଦ୍ୟୋକ୍ତାଙ୍କୁ ଆମେ ଆମର କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଆମକୁ ଏକ ଅବସର ସୁଅବସର ପ୍ରଦାନ କଲେ। ଏଇ ଭଗବାନଙ୍କର ନଗର କୀର୍ତ୍ତନ ହେଲା, ନାମଦ୍ୱାରା ଏଇ ନଗରଟି ପାଖାପାଖି ଅଞ୍ଚଳରେ ଭଗବାନ ନାମ କୀର୍ତ୍ତନ ହେଲା ଏବଂ ବର୍ତ୍ତମାନ ଭଗବାନଙ୍କର କଥା କୀର୍ତ୍ତନ ହେବ, ଭଗବାନ କିଛି ଭଜନ ହେଲା ଏବଂ ତାଙ୍କର ମଧ୍ୟ ସାଙ୍ଗ ସାଥିମାନଙ୍କୁ ସବୁ ଡାକିଛନ୍ତି, ସେମାନେ ମଧ୍ୟ ଭଗବାନ କଥା ଶୁଣିବାର ସୁଯୋଗ ପାଇବେ। ତେଣୁ ଏହିଭଳି ଭାବରେ ସେ ଆମକୁ ସାହାଯ୍ୟ କରିଥିବାରୁ ଆମେ ତାଙ୍କୁ ପୁଣି ଥରେ ଧନ୍ୟବାଦ ଅର୍ପଣ କରୁଛୁ। ତେବେ ଆମର ଧାରାବାହିକ ଭାବରେ ଯେଉଁ ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧ ବର୍ତ୍ତମାନ ଚାଲିଛନ୍ତି, ପଞ୍ଚମ ଅଧ୍ୟାୟ 23 ଚାଲିଛନ୍ତି। ତେଣୁ ଏଇ 3:5-23 3:7-14 ଏଇ ଯେତିକି ଶ୍ଳୋକ ସବୁ ରହିଲେ ଏଇ ଶ୍ଳୋକମାନଙ୍କରେ ଆପଣମାନେ ଶୋଇପାରିବେ, କାରଣ ଏଇ ହେଉଛି ବହୁତ କଷ୍ଟଦାୟକ କଥା। ସୃଷ୍ଟି ବିଷୟରେ କୁହାଯାଉଛି, ଗଣିତ ଗଣିତ ଯେମିତି ବହୁତ କଷ୍ଟ ସେଭଳି ଭାବରେ ଇଏ, କିନ୍ତୁ ଯେଉଁମାନେ ବହୁତ ସିରିୟସ୍ ଷ୍ଟୁଡେଣ୍ଟ, ଯେଉଁମାନେ ବହୁତ ଗମ୍ଭୀର ଭାବରେ ଜାଣିବା ପାଇଁ ଚାହାନ୍ତି ଭାଗବତ, ତାଙ୍କ ପାଇଁ ଇଏ ବହୁତ ଉପାଦେୟ ତତ୍ତ୍ୱ ସବୁ ରହିଛି, କାରଣ ଇଏ ହେଉଛି ମୂଳ ଭାଗବତ। ମୂଳ ଭାଗବତ ଯେଉଁ ଆପଣମାନେ ଶ୍ରବଣ କରୁଛନ୍ତି 18,000 ଶ୍ଳୋକରେ, ଆର ଯେଉଁ ମୂଳ ରହିଛି 4 ଶ୍ଳୋକ, ସେ 4 ଶ୍ଳୋକ ଭଗବାନ ବ୍ରହ୍ମାଙ୍କୁ କହିଥିଲେ। ଏ ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟ 32-35
ये चारोटी श्लोक ये चतुश्लोकी भगवान चतुश्लोकी भागवत भगवान ब्रह्मा को कहते तेणु ये श्लोक एत सब ज्ञान रही सब ज्ञान रही ज्ञान प्राप्त हो ब्रह्मा आम प्रभुपाद महाराज कहते विश्वर प्रथम इंजीनियर है फास्ट इंजीनियर अफ दिस यूनिवर्स एवं साधारणतः आम जो मैंने डिग्री इंजीनियरिंग कर चार वर्ष पाठ पढ़ुंतर अच्छी रही कि भगवान जो इंजीनियरिंग पाठ पढ़े चारोटी श्लोक पढ़ेदे से मुखर पढ़ा पड़ा ना हृदय से ज्ञान देदे तेनाली भागवत आरंभ में से कथा सुखदेव गोस्वामी कहते तेने ब्रह्म हृदय जो आदि कवे ब्रह्मा को हृदय रे सब ज्ञान देदे जो कि ब्रह्मा को आदि कवि भी कहला से ज्ञान प्राप्त ही ब्रह्मा ये सृष्टि कर पर्यंत वैज्ञानिक मैंने जो गवेषणा चली गवेषण ए पर्यंत से सब तत्व को जापारी ना उदाहरण स्वरूप ए पर्यंत मान ब्रह्मा जो सृष्टि कर शरीर जो रक्त सृष्टि से रक्त कि भाव में कर आम दरकार पड़े अनेक रक्त आनीकोचे बामर जो किडनी रही चक्षु रही कर्ण रही सब जिन सृष्टि हो पारि ना तेणु ये भाव में ज्ञान सब ज्ञान साबित रही तेणु जो मैंने अत्यंत आग्रही व्यक्ति आग्रही भक्त से मैंने बहुत आग्रह सहित ग्रहण करेंगे ये बहुत बहुत तात्पर्य सब रही तेणु ये चारोटी श्लोक बुझाई मैत्रमुनि ये तीन पाँच तेईस आरंभ कर तीन सात चौदह पर्यंत बुझे चारोटी श्लोक तेणु यह हूँ मूल ज्ञान मूल भागवत जो कह समस्त वैदिक शास्त्र को गोटे अक्षर प्रकाश कर प्रणव प्रणव सर्ववेदेषु समस्त वेद प्रणव जमी आम देखुचे मैं प्रसंग गोटे कथा कह कारण आम को किसी कथा कहवाई जहाँ गोटे कथा मन पड़ा जे थे नारदमणि आप प्राय जानती थे नारदमणि सब वैकुंठ को जाती तेणु नारदमणि जो जाऊ वैकुंठ को से समय दुईज देखाई विशेष भाव में आलोचना होती जड़े हो बहुत उन्नत परिवार उन्नत श्रेणीर ब्राह्मण जाने बहुत वेदशास्त्र सब जानती कि समस्त ज्ञान थी उन्नत भक्त नुहंती आउ जन अने बहुत निम्न स्तर जन बोची जोता से करते वैदिक शास्त्र ज्ञान ना कि भगवान भक्त तेणु जिते बड़े जाऊँगी नारदमुनि प्रथम देखा से ब्राह्मण को ब्राह्मण कहले आपण तो भगवान प्रिय भक्त आप जाकुंठ रूप को तेना आम के उद्धार पाइब से बुझे बुझे नारदमुनि ठीक अच्छे कहले मोची सहित देखाई मोची मत से क्या कहले आम के उद्धार पाइबू टे भगवान बुझे कहे तेणु यही समय जो भगवान पाखे जा नारदमुनि पहुँचे नारदमणि भगवान भाव आदान प्रदान होपर जो नारदमणि फेरी आस समय एक कथा मन पड़ा से पचारे प्रभु आपं दुईज भक्त जन ब्राह्मण और जन मोची सी पचार उद्धार पाए भगवान कहले मोची ये जन्म उद्धार पाइज कि ब्राह्मण ये बहुत जन्म लगे नारद आश्चर्य गले ब्राह्मण उन्नत कूल शास्त्र सब जानते बहुत पूजा पाठ करते जन्म लगे कहीं तुम्हें जापर तार अर्थ तुम जो पचारे भगवान कौन करते तुम कह गोटे हाथी को छुंचीर जो मन रही छुंचीर जो कणा रही कणारे एपट सेपट करपट कर बाहर करते सूता को एपट करपट बाहर करेणु नारदमुनि आसी जो प्रथम भेट हेले आग बाटी क्या ब्राह्मण को तेणु एवं क्या भेटे मोची को भेटे विपट तो हम ना तेणु मोची जो देखा पचारे कौन भगवान कमी कौन मत कि उद्धार करेंगे ना तुम यही जन्म उद्धार पाइज तेणु से बहुत आनंदित है नारद पचारे तुम कमी ये विश्वास कर भगवान जहाँ कौन से तो किसी अविश्वास ना स सर्वम एतम ऋतम मन जन्मान बल से केशव भगवगीत अर्जुन भगवान कहते आपन जहाँ कहते से सत्य कौन से भूल ना तथापि तुम्हें कमी चिंता कर तुम्हें उद्धार पाइज ना आप कहना भगवान लीला सब कौन से जानवा भगवान ये भाव में गोटे छुंचीर फणा हाथी को एपट कर बाहर करते से ठीक भगवान जहाँ करेंगे सब करेंगे असंभव संभव करेंगे कौन ना करतुम अकर्तुम सर्वदा करतुम समर्थ भगवान सब कुछ करेंगे ना कमी करेंगे से समय मोती जानवा से गोटे बड़ गच मेरे बसते गोटे गच बटवृक्ष ते बसते देखते ये विराट बटवृक्ष यहाँ केड़ बड़ बाहर छोटिया मंजीटे के छोट मंजी तादर एत विराट वृक्ष आदर मतलब हजार हजार फल रही बट जो मंजी रही हजार हजार वृक्ष मतपर ये भाव तेना भगवान कहपर कि असुविधा ना से उदाहरण देदे लजिकाली प्रूफ करदे सी तेनाली नारद बुझीपारे प्रकृत में ये उन्नत भक्त मोदी कौन ये उन्नत भक्त तापर जो पहुँचती ब्राह्मण पाखे ब्राह्मण को कहले तुमको अनेक जन्म लगे अनेक जन्म लगे ए सब ठीक कथा नुहे शास्त्र अध्ययन करते पूजा पाठ कर भगवान कौन करते भगवान ये भाव कार्य करते ना ये सब असंभव कथा ये सब ठीक कथा नुह तेणु नारद बुझीपारे जो मैंने भक्त से भगवान पाखे पूर्ण विश्वास स्थापन करते तेणु भगवान सबकिछ करेंगे समस्त वैदिक शास्त्र हजार हजार खाली अठर हजार भागवत श्लोक रही नुह ये प्रति श्लोके प्रति अक्षर नाना अर्थ कहे गोटे गोटे श्लोक गोटे गोटे अक्षर बहुत प्रकार अर्थ रही प्रथम स्कंद सप्तम अध्याय गोटे श्लोक रही प्रसिद्ध श्लोक कौन आत्मा रामश्च मुनयो निर्गंथ अभिक्रमी ये श्लोकटीर एकसठी अर्थ कर महाप्रभु सनातन गोस्वामी पाखे तेणु समस्त वेदर को जी हजार हजार लक्ष लक्ष कोटी कोटी श्लोक अच्छा जी गोटे अक्षर प्रकाश कर गोटे शब्द प्रकाश कर प्रणव सर्वेदेशु तेणु चैतन्य चरितामृत कहला प्रणवे जी अर्थ से अर्थ गायत्री है से ही प्रणव को जो विस्तार करायत्री ओम भूवस्वीदुरण्यम भर्प देवस्य धीमहि धियो न प्रचोदयात् तेणु ये गायत्री होती प्रणवर विस्तार पुणी से गायत्री विस्तार होती चतुश्रोती भागवत चतुश्रोती भागवत विस्तार होती श्रीमद भागवत अठर हजार श्लोक एवं ये गोटे गोटे श्लोकर अनेक प्रकार अर्थ रही अनेक प्रकार टीकाकार मैंने बहुत प्रकार तार टीका सब देखते गोटे गोटे श्लोक बहुत टीका टीकाकार सब रही श्रीधर स्वामी विश्वनाथ चक्रवर्ती ठाकुर सनातन गोस्वामी जीव गोस्वामी रूप गोस्वामी ये सब बहुत प्रकार सब देखते तत्व सब देखते टीका सब देखते तेणु ये विश्वनाथ चक्रवर्ती ठाकुर कहते तीन पाँच तेईस रु तीन सात चौदह पर्यंत जहाँ सब बर्तमान मैत्री कह गुद को ये हूँ चतुश्लोक विस्तार ये चतुश्लोक विस्तार भाव गणना कर तेणु ये जो चतुश्लोक भगवान कहीं देदे ब्रह्मा को ना ये समस्त ज्ञान ये चतुश्लोक रही प्रथम श्लोक हूँ चतुश्लोक ये भावार्थ मत कह प्रभात महाराज जे अहम एवं समय आग्रे नान्य सत्सत्म पश्चात अहम जदे तत्व जो वशिष्य सोस्मि न ये हूँ प्रथम चतुश्रोती भागवत प्रथम श्लोक होता अहम एक शब्द ये श्लोक अहम शब्द तीन थर व्यवहार कर अहम एव समयवाग्रे नान्य सदसत परम पश्चात अहम द्वितीय जो जो अवशिष्य तो स्वस्मि अहम तीन थर अहम शब्द तीन थर कह उद्देश्य हो दृढ़ता दृढ़ता प्रदान कर तेणु ये यार अर्थ हूँ अहम कहे भगवान होती व्यक्ति विशेष प्रभुपाद महाराज भागवत कहते जो मैंने मायावादी मैंने ये भागवत श्लोक को जो करती मन इच्छा भाष्य करती तेणु से भगवान जे व्यक्ति विशेष रही ତାଙ୍କ ଶରୀର ରହିଛି ଏଇଟାକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। ସେମାନେ କହନ୍ତି ପୁଣି ଶରୀର ପୁଣି ପୁଣି ଖାଦ୍ୟ ପୁଣି ହସ୍ପିଟାଲ ଏସବୁ ସେମାନେ ମାଆ ମାନେ ଏଇଭଳି ଭାବେ ତାଙ୍କ ଧାରଣା। ଯେମିତି ଆମେ ରୋଗଗ୍ରସ୍ତ ହେଇ ହସ୍ପିଟାଲକୁ ଯାଉଛେ, ଔଷଧ ଖାଇସାରିଲା ପରେ ଔଷଧ ଖାଉଛେ, ଔଷଧ ହେଲା ପରେ ଭଲ ହେଉଛେ, ସେଇଭଳି ଭାବରେ ପୁଣି ଆମକୁ ଯେଉଁ ଆମେ ଯେଉଁ ଯେହେତୁ ଆମେ ଏଇ ରୋଗଗ୍ରସ୍ତ ହେଇଛେ, ଆମେ ଭାବୁଛେ ଯେ ଆମର ପୁଣି ଯେଉଁ ମୁକ୍ତ ହେଇଯିବା, ପୁଣି ଏଇଭଳି ଭାବରେ ଶରୀର ଗୋଟେ ଆମେ ପାଇବା, ପୁଣି ଏଇଭଳି ଭାବରେ କାର୍ଯ୍ୟ କରିବା, ପୁଣି ଏଇଭଳି ଭାବରେ ସେବା କରିବା। କିନ୍ତୁ ସେଇ ଚିନ୍ତାଧାରାରେ ଆମେ ଚିନ୍ତା କରୁଛେ, ମାୟାବତୀ ମାନେ ଏଇ ଚିନ୍ତା କରନ୍ତି। ତେଣୁ ସେମାନେ କହନ୍ତି ଆମେ ମୁକ୍ତି ହେଇଗଲା ମାନେ ଆମର ଆଉ କୌଣସି ଶରୀର ନାହିଁ। ଶୂନ୍ୟବାଦୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ପ୍ରଭୁପାଦଙ୍କୁ ସେଥିପାଇଁ କୁହାଯାଉଛି। ନିର୍ବିଶେଷ କହିଲେ ଆମର କୌଣସି ବିଶେଷତା ନାହିଁ, ଆମର କୌଣସି ଶରୀର ନାହିଁ, ଯେଉଁଟା ବ୍ରହ୍ମ ବା ଆଲୋକ ଜ୍ୟୋତି ଏଇଟା ହେଉଛି ନିର୍ବିଶେଷ। ତାଙ୍କର କୌଣସି ଶରୀର ନାହିଁ ବା ବିଶେଷତା କିଛି ନାହିଁ, ସବୁ ଶୂନ ବା ନିର୍ବିଶେଷ, କିଛି ବିଭିନ୍ନତା କିଛି ନାହିଁ। ଏବଂ ଶୂନ୍ୟବାଦୀ ନିର୍ବିଶେଷ ହେଉଛନ୍ତି କେଉଁମାନେ? ନିର୍ବିଶେଷ ହେଉଛନ୍ତି ଶଙ୍କରାଚାର୍ଯ୍ୟଙ୍କର ମାୟାବାଦୀ ମାନେ ନିର୍ବିଶେଷ। ଶୂନ୍ୟବାଦୀ ହେଉଛନ୍ତି କିଏ? ଶୂନ୍ୟବାଦୀ ହେଉଛନ୍ତି ବୁଦ୍ଧଦେବ। ବୁଦ୍ଧଦେବ ଯେଉଁ ଦେଲେ ତାଙ୍କର ତତ୍ତ୍ୱ ଦେଲେ, ସେ କହିଲେ ସବୁକିଛି ନିର୍ବାଣ, ସବୁକିଛି ଶୂନ। ବେଦକୁ ସେ ନିନ୍ଦା କଲେ, ତେଣୁ ବେଦକୁ ନିନ୍ଦା କରି ସେ କହିଲେ ଯେ କିଛି ନାହିଁ, ସବୁକିଛି ନିର୍ବାଣରେ ସବୁକିଛି ସରିଗଲା, ଆଉ କିଛି ନାହିଁ। ତେଣୁ ଭଗବାନ ସେ ମାନିଲେ ନାହିଁ, ବେଦକୁ ମାନିଲେ ନାହିଁ, କାହିଁକି ନା ଯେହେତୁ ସେ ସଦୈବ ହୃଦୟ ଦର୍ଶିତ ପଶୁ ଧାର୍ଦ୍ଦମ, ଯେଉଁ ଲୋକମାନେ 2500 ବର୍ଷ ତଳେ ଲୋକମାନେ ବେଦରେ ଧୋଇ ଦେଇ ଏ ଯେଉଁ ଯଥେଚ୍ଛା ଉଚ୍ଛାର ଭାବରେ ଏ ଯେଉଁ ପଶୁ ହତ୍ୟା କରୁଥିଲେ, ସେଇ ପଶୁ ହତ୍ୟାକୁ ବନ୍ଦ କରିବା ପାଇଁ ଭଗବାନ ଆସିଲେ, ବୁଦ୍ଧଦେବ ରୂପରେ ଆସିଲେ। ତେଣୁ ସେ ବେଦକୁ ମାନିଲେ ନାହିଁ, ତେଣୁ ସେ କହିଲେ ସେ ଅନ୍ତିମରେ ସବୁକିଛି ଶୂନ ବା ଏଇଟା ଶୂନ୍ୟବାଦୀ କୁହାଯାଉଛି, ନିର୍ବାଣ ବା ଶୂନ୍ୟବାଦୀ। ଏବଂ ପାଶ୍ଚାତ୍ୟ ଦେଶ କହିଲେ, ପାଶ୍ଚାତ୍ୟ ଦେଶ ମାନେ ସେମାନେ ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥାଆନ୍ତି। ଏଇ ପାଶ୍ଚାତ୍ୟ ଦେଶମାନଙ୍କ ବିଷୟରେ ବା ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏକ ଶ୍ଳୋକ କହିଛନ୍ତି, ପ୍ରସିଦ୍ଧ ଶ୍ଳୋକ କ'ଣ? ସେ ନା କିରାତ ଉମାନ୍ଦ୍ର ପୁରିନ୍ଦ ଫୁକସା ଆଭୀର ଶୁଭା ଯବନା ପ୍ରସାଦୟ ଜେନିଚ ପାପା ଯଦ ପା ଶ୍ରୟା ଶ୍ରୟା ଶୁଦ୍ଧନି ତସ୍ମୈ ବିଷ୍ଣବେ ନମଃ। ଏ ପାଶ୍ଚାତ୍ୟ ଦେଶ ପୂର୍ବ ଦେଶ ସବୁ ଦେଶ ବିଷୟରେ ରହିଛନ୍ତି, ବିଶେଷ ଭାବେ ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ବିଷୟରେ କୁହାଯାଇଛି, ଏମାନେ ହେଉଛନ୍ତି ବହୁତ ପାପାଚାରୀ ବ୍ୟକ୍ତି। କିରାତ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯିଏ ଭଗବାନଙ୍କର ସଖା ହେଇଥିଲେ କିରାତ, ସେମାନେ ସାଧାରଣତଃ ପାପାଚାରୀ ବ୍ୟକ୍ତି। ପୁଣ କହିଲେ ଜର୍ମାନୀର ବ୍ୟକ୍ତି, ଆନ୍ଧ୍ର ତ ଆମର ଓଡ଼ିଶାରେ ଭାରତ ବର୍ଷରେ। ପୁଲିଙ୍ଗ ପ୍ରକୋଷା ଏମାନେ ହେଉଛନ୍ତି ଗ୍ରୀସ୍ର ଲୋକମାନେ। ଆଭୀର ଶୁଭା ଏମାନେ ହେଉଛନ୍ତି ସିନ୍ ବା ଯେଉଁଠି ପାକିସ୍ତାନ ରହିଛି ସେମାନଙ୍କର, ସେ ଦେଶର ଲୋକମାନଙ୍କର କୁହାଯାଉଛି। ଜବନା ହେଉଛନ୍ତି ଟର୍କିର ଲୋକମାନେ। ଖସାଦ ହେଉଛନ୍ତି ମଙ୍ଗୋଲିଆର ଲୋକମାନେ। ଏବଂ ସୁଖଦେବ ଗୋସ୍ୱାମୀ ଆଉ ବର୍ଣ୍ଣନା କରିପାରିଲେ ନାହିଁ ପାଶ୍ଚାତ୍ୟ ଦେଶବାସୀ ସେମାନଙ୍କ ବିଷୟରେ, ତେଣୁ କହିଲେ କେତେ ଆଉ କହିବି ବୁଝେଇବି। ସେଥିପାଇଁ ସେ କହିଲେ ଯେ ନିଏ ଯେ ପାପା, ଆହୁରି ଯେତେ ପ୍ରକାର ପାପାଚାରୀ ବ୍ୟକ୍ତି ଅଛନ୍ତି, କିନ୍ତୁ ଏମାନେ ସମସ୍ତେ ସେ ଗୋଟେ ଭବିଷ୍ୟତବାଣୀ ଦେଇଥିଲେ, ଯଦି ଉପାଶ୍ରୟା ଶ୍ରୟା ଶୁଦ୍ଧନ୍ତି ତସ୍ମୈ ପ୍ରଭୁବିଷ୍ଣୁ ନମଃ। ଯେତେ ପାପାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେମାନେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ଶରଣ ଯିବେ, ତାହେଲେ ସେମାନେ ମଧ୍ୟ ପବିତ୍ର ହୋଇଯିବେ। ଇଏ ହେଉଛି ଭଗବାନଙ୍କର ଶକ୍ତି ବା ପ୍ରଭାବ, ପ୍ରଭୁବିଷ୍ଣୁ ନମଃ। ତେଣୁ ସେ ଯେଉଁ ସୁଖଦେବ ଗୋସ୍ୱାମୀ ଯେଉଁ ଭବିଷ୍ୟତବାଣୀ ଦେଇଥିଲେ, ସେ ଭବିଷ୍ୟତବାଣୀ ପ୍ରକୃତରେ ପ୍ରଭୁପାଦଙ୍କୁ ବୁଝାଉଛି। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଦେଶ ତାରିଣୀ, ପାଶ୍ଚାତ୍ୟ ଦେଶ ଏଇ ପାପାଚାରୀ ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଏବଂ ଆହୁରି ବହୁତ ବଡ଼ ଲିଷ୍ଟ ରହିଛି, ତାକୁ ବର୍ଣ୍ଣନା କରିପାରିଲେ ନାହିଁ ସୁଖଦେବ ଗୋସ୍ୱାମୀ। ସଂକ୍ଷେପରେ କହିଦେଲେ ଯେ ନିଜ ପାପା, ଆହୁରି ବହୁତ ପ୍ରକାର ପାପାଚାରୀ ବ୍ୟକ୍ତି ରହିଛନ୍ତି, ବର୍ଣ୍ଣନା କରାଯାଏ ଯେ ଏମିତି ଗୋଟେ ସଭ୍ୟତା ଅଛି ତାଙ୍କର ସବୁ ଯେଉଁମାନେ ତାଙ୍କର କ'ଣ ତାଙ୍କର ପିତାମହ କି ପ୍ରପିତାମହ ଯେଉଁମାନେ ହେବେ ତାଙ୍କୁ ସବୁ ସେମାନେ ସବୁ ଉପରୁ ଫିଙ୍ଗିକିରି ବହୁତ ଉଚ୍ଚ ଲୋକ ଫିଙ୍ଗିକିରି ଉଚ୍ଚ ସ୍ଥାନ ଫିଙ୍ଗିକିରି ତାଙ୍କୁ ହତ୍ୟା କରି ତା'ର ମାଂସ ଖାଇବେ। ଏଭଳି ଭାବରେ
ସବୁ ବାବାଚାରୀ ବ୍ୟକ୍ତି ଅଛନ୍ତି। ତେଣୁ ଯେତେ ଅଛନ୍ତି ସମସ୍ତେ ଶୁଦ୍ଧ ହେଇଯିବେ ଯଦି ଜଣେ ଶୁଦ୍ଧ ଭକ୍ତଙ୍କର ଶରଣରେ ସେମାନେ ଆସିବେ। ଇଏ ହେଉଛି ଭଗବାନଙ୍କର ପ୍ରଭାବ, ଭଗବାନଙ୍କର ଏତେ ଶକ୍ତି ରହିଛି। ତେଣୁ ସେଇ ପ୍ରଭୁପାଦ ମହାରାଜ ଯିଏକି ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ତାରିଣୀ, ସେ ଏଇ ନିର୍ବିଶେଷବାଦୀକୁ ଯେଉଁ ଯୁକ୍ତିକୁ ଆପଣ ଦେଖିବେ ଭାଗବତରେ ପ୍ରଭୁପାଦ ମହାରାଜଙ୍କର, ବହୁ ସ୍ଥାନରେ ସେ ମାୟାବାଦୀମାନଙ୍କ ବିରୁଦ୍ଧରେ କଥା କହିଛନ୍ତି। ମାୟାବାଦୀ ଭାଷା ଶୁଣିଲେ ହଏ ସର୍ବନାଶ ପର୍ଯ୍ୟନ୍ତ ଏଟା ମଧ୍ୟରେ ଆମର ମହାପୁରୁଷ କଥା କହିଛନ୍ତି। ମାୟାବାଦୀ ଭାଷା ଶୁଣିଲେ ଆମେ ଠିକ୍ ଭାବରେ ବୁଝିପାରିବା ନାହିଁ କଥାକୁ, ଭାଗବତ କଥା ବୁଝିପାରିବା ନାହିଁ। ତେଣୁ ଏ ଭାଗବତ କଥା ବୁଝିବା ପାଇଁ ହେଲେ ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ। ବୈଷ୍ଣବ କେଉଁ ବୈଷ୍ଣବ ନା ଏକାନ୍ତ ଆଶ୍ରୟକର ଚୈତନ୍ୟ ଚରଣୀ। ବୈଷ୍ଣବ ବହୁତ ପ୍ରକାର ଅଛନ୍ତି, କିନ୍ତୁ ଯେଉଁମାନେ ଚୈତନ୍ୟ ମହାପ୍ରଭୁଙ୍କ ଚରଣରେ ଆଶ୍ରୟ ନେଇଛନ୍ତି ତାଙ୍କଠାରୁ ହିଁ ଆମେ ଏଇ ଭାଗବତ ବୁଝିପାରିବା। ବକ୍ତା ଭାଗବତ ପ୍ରାୟ ନ ବୁଦ୍ଧିଆ ନ ଚିବିଆ ସୁଖଦେବ ବୁଝୁଛନ୍ତି, ଏ ଶିବଜୀ କଥା କହୁଛନ୍ତି। ତେଣୁ ଏ ଯେଉଁ ପ୍ରଥମ ଯେଉଁ ଶ୍ଲୋକରେ ଚତୁଃଶ୍ଳୋକ ଭାଗବତ ପ୍ରଥମ ଶ୍ଲୋକରେ ଯେଉଁ କୁହାଯାଇଛି ଏହି ଶ୍ଲୋକରକୁ ଏଠି ବର୍ଣ୍ଣନା କରାଯାଉଛି ଯେ ଭଗବାନ ଏକ ଆସେଦମ୍, ଏ ସୃଷ୍ଟିର ଆରମ୍ଭ କଥା କୁହାଯାଉଛି। ସୃଷ୍ଟି ପୂର୍ବରୁ କ'ଣ ଥିଲା, କେମିତି ସୃଷ୍ଟି ହେଲା, ସେ ବିଷୟରେ ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି। ତାଙ୍କର ଚାଲିଛି ରିସର୍ଚ୍ଚ, ଚାଲିଛି ଗବେଷଣା ଚାଲିଛି, କିନ୍ତୁ ମୁଁ ଗତଥରକ ଏ ଶ୍ଲୋକରେ ମୁଁ କହିଛି ସେ କଥା ଯେ ବହୁତ ସହଜରେ ଜଣେ ଏ ସୃଷ୍ଟି ବିଷୟରେ ଜାଣିଯିବ ଯଦି ଆମେ ଏଟାକୁ ଅଗ୍ରହ ପନ୍ଥାରେ ଗ୍ରହଣ କରିବା। ଗୁରୁ ଶିଷ୍ୟ ପନ୍ଥାରେ, ଗୁରୁ ଶିଷ୍ୟ ପରମ୍ପରାରେ ଯଦି ଆମେ ଏଇ ଜ୍ଞାନକୁ ଗ୍ରହଣ କରିବା ତାହେଲେ ଆମେ ବହୁତ ସହଜରେ ଏଇ ସୃଷ୍ଟି ବିଷୟରେ ଜାଣିପାରିବା, କିନ୍ତୁ ଯଦି ଆମେ ଏଇ ପରମ୍ପରାରେ ଯଦି ଗ୍ରହଣ ନ କରିବା ତାହେଲେ ଆମେ ବୁଝିପାରିବା ନାହିଁ। ଯେତେ ବର୍ଷ ଯୁଗ ଯୁଗ ଧରିକି ଆମେ ଯଦି ଗବେଷଣା କରି ଚାଲିଲେ ମଧ୍ୟ ଆମେ ଏଇ ତତ୍ତ୍ୱକୁ ବୁଝିପାରିବା ନାହିଁ। ଗତ କ୍ଲାସରେ ସେ କଥା କହିଥିଲି, ଆରୋ ଆସେଣ୍ଡିଂ ପ୍ରୋସେସ୍, ଡିସେଣ୍ଡିଂ ପ୍ରୋସେସ୍। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଆମର ପିତା କିଏ ଜାଣିବା ପାଇଁ ହେଲେ ଆମେ ଯଦି ପଚାରିଦେବା ମାଆଙ୍କୁ, ମାଆ କହିବେ ଇଏ ହେଉଛି ତୁମର ପିତା, ତାହେଲେ ଆମେ ବହୁତ ସହଜରେ ବୁଝିପାରିବା ଆମର ପିତା କିଏ। କିନ୍ତୁ ଆମେ ଯଦି ଆସେଣ୍ଡିଂ ପ୍ରୋସେସ୍ରେ ଯିବା ପାଇଁ ଚାହିଁବା, ଜାଣିବା ପାଇଁ ଚାହିଁବା, ଯେଉଁ ଜିନ୍ ଟେଷ୍ଟ ରହିଛି ଏ ଜିନ୍ ଟେଷ୍ଟ କଲେ ଆମ ଜୀବନ ଚାର୍ଯ୍ୟ ସୁଦ୍ଧା ଆମେ ଜାଣିପାରିବା ନାହିଁ। ତେଣୁ ବୈଜ୍ଞାନିକମାନଙ୍କର ଯେଉଁ ପ୍ରୋସେସ୍, ସବୁ ବୈଜ୍ଞାନିକ ନୁହଁ, ଆମର ଶ୍ରୀମଦ ଭକ୍ତ ସ୍ୱରୂପାନନ୍ଦ ସେ ମହାରାଜ କହୁଥିଲେ ବୈଜ୍ଞାନିକମାନଙ୍କ ଭିତରେ ସେ ଜଣେ ଅତୁଳନୀୟ ବୈଜ୍ଞାନିକ, ଯାହାଙ୍କୁ କେହି ତୁଳନା କରିପାରିବେ ନାହିଁ। ସେ ବୈଜ୍ଞାନିକକୁ ମଧ୍ୟ ବୈଜ୍ଞାନିକ ଯେଉଁ ରହିଛି ଆମର ରହିଛି ବିଜ୍ଞାନ, ଏ ଶାସ୍ତ୍ରକୁ ବୈଦିକ ଶାସ୍ତ୍ରକୁ ସେ ବିଜ୍ଞାନ ଭିତରେ ପ୍ରଚାର କରିଛନ୍ତି। ତାମାନେ ଆମର ପ୍ରଭୁ ଅଚ୍ୟୁତାନନ୍ଦ ପ୍ରଭୁ ତାଙ୍କର ପୁସ୍ତକମାନଙ୍କୁ ସବୁ ଯେଉଁ ବିତରଣ କରୁଛନ୍ତି, ଲୋକମାନେ ଯେଉଁ ସାଧାରଣତଃ ଲୋକମାନେ ବିଜ୍ଞାନକୁ ବିଶ୍ୱାସ କରୁଛନ୍ତି, କିନ୍ତୁ ବିଜ୍ଞାନରେ ଯେ ବହୁତ କଥା ରହିଛି ଯେଉଁଟାକ ବିଶ୍ୱାସନୀୟ ନୁହଁ ସେ କଥା ସେମାନେ ଜାଣିପାରନ୍ତି ନାହିଁ। ଆମର ମହାରାଜ ସେଇଟାକୁ କହିଛନ୍ତି, ଏଇଟା ଯେଉଁ କୁହାଯାଉଛି ଇମାଜିନାରୀ ବସ୍ତୁ ସବୁ ରହିଛି, ପ୍ରକୃତ ସେଇଟା ସତ୍ୟ ନୁହଁ, ସେଇଟାକୁ ଗ୍ରହଣ କରାଯାଉଛି, ବିଜ୍ଞାନରେ ଏସବୁ ଗ୍ରହଣ କରାଯାଉଛି। ତେଣୁ ବିଜ୍ଞାନ ଭିତରେ ସେ ତାକୁ ବୁଝେଇଛନ୍ତି ସେ କଥାକୁ, କିନ୍ତୁ ସାଧାରଣତଃ ବୈଜ୍ଞାନିକମାନେ ଏଇଟାକୁ ଗ୍ରହଣ କରନ୍ତି ନାହିଁ। କେତେ ଜଣ ଆଜିକାଲି ଆସି ଗ୍ରହଣ କରୁଛନ୍ତି, କିନ୍ତୁ ମେଜରିଟି ଦେଖିବାକୁ ଗଲେ ସେମାନେ ଏଇ ଆମର ବୈଦିକ ଶାସ୍ତ୍ରକୁ ସେମାନେ ଠିକ୍ ଭାବରେ ଗ୍ରହଣ କରିପାରିନାହାନ୍ତି, ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାନ୍ତି। ତେଣୁ ଏଇ ଯେଉଁ ସୃଷ୍ଟି କଥା ମୈତ୍ରଭୂମି ବହୁତ ସହଜରେ ବର୍ଣ୍ଣନା କରିଦେଉଛନ୍ତି, କାହିଁକି ନା ଭଗବାନ ନିଜେ ଯିଏକି ସୃଷ୍ଟିର ସୃଷ୍ଟିକର୍ତ୍ତା ନିଜେ ସେ ଏଇ ସୃଷ୍ଟି ବିଷୟରେ କହିଛନ୍ତି, ଜ୍ଞାନ ଦେଇଛନ୍ତି। ସେ କଥା ସେ କହୁଛନ୍ତି ଭଗବାନ ଏକ ଆସେ ଇଦମ୍, ଭଗବାନ ଏକମାତ୍ର, ଏ ଭଗବାନ ହିଁ ଥିଲା ଆଉ କି ନଥିଲେ। ଭଗବାନ ଏକ ଆସେଦମ୍ ଅଗ୍ର, ପ୍ରଥମେ ଭଗବାନ ହିଁ ଥିଲେ। ସାଧାରଣତଃ ଯେଉଁ କାର୍ଯ୍ୟ କାରଣ ବସ୍ତୁ ରହିଛି ଆମେ ଯେଉଁ ବିଶ୍ୱାସ କରୁଛେ ଏ କାର୍ଯ୍ୟ କାରଣ ଉପରେ ବିଶ୍ୱାସ କରୁଛେ ବା ବୁଝିପାରୁଛେ, କ'ଣ ଯେକୌଣସି କାର୍ଯ୍ୟ ହେଉଛି ତାର ଗୋଟେ କାରଣ ରହିଛି, କାର୍ଯ୍ୟ କାରଣ ବୋଲି କୁହାଯାଉଛି। ଯେମିତି ଆମେ ଦେଖିବା ଆମେ ଯେଉଁ ଆମେ ଜନ୍ମ ଆମର ଯେଉଁ କାରଣ ହେଉଛନ୍ତି ଆମର ପିତାମାତା, ଆମ ପିତାମାତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା, ଆମ ପିତାମାତାଙ୍କର କାରଣ ତାଙ୍କ ପିତାମାତା, ତାଙ୍କ ପିତାମାତା ତାଙ୍କର କାରଣ କିଏ ତାଙ୍କର ପିତାମାତା, ଏଇଭଳି ହେଇ ଆମେ ଅନ୍ତିମରେ କେଉଁଠି ପହଞ୍ଚିବା ନା ବ୍ରହ୍ମାଙ୍କ ପାଖରେ ପହଞ୍ଚିବା। ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ, ତେଣୁ ବ୍ରହ୍ମାଙ୍କର କାରଣ ଯେତେବେଳେ ପଚାରିବା ବ୍ରହ୍ମାଙ୍କର କାରଣ କିଏ, ସିଏ ଆସିବେ କିଏ ନା ଗର୍ଭୋଦୟ ସହ ବିଷ୍ଣୁ ଆସିବେ, ବର୍ବୋଦୟ ବିଷ୍ଣୁଙ୍କର କାରଣ କିଏ ନା ସିଏ ହେଉଛନ୍ତି କାରଣ ଦୋଷାଇ ବିଷ୍ଣୁ ମହାବିଷ୍ଣୁ ତେଣୁ ମହାବିଷ୍ଣୁଙ୍କର କାରଣ କିଏ ନା ସିଏ ହେଉଛନ୍ତି ଚତୁର୍ଭୁଜ ସଂକର୍ଷଣ ସଂକର୍ଷଣ ସେ ଆସୁଛନ୍ତି ସଂକର୍ଷଣ ଯଦି ଚତୁର୍ଭୁଜଙ୍କ ମଧ୍ୟରେ ଜଣେ ତାଙ୍କର କାରଣ ହେଉଛନ୍ତି ଅନ୍ତିମରେ ଆମେ ବଳରାମ ବଳରାମ ହେଇକି ଅନ୍ତିମ ତତ୍ତ୍ୱ ଯାଇବା କୃଷ୍ଣ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଧି ଗୋବିନ୍ଦ ସର୍ବ କାରଣ କାରଣ ତେଣୁ ସେ ସବୁ କାରଣର କାରଣ ହେଉଛନ୍ତି ସିଏ କିନ୍ତୁ ଯଦି ପଚାରିବ ଯେ ତାଙ୍କର କାରଣ କିଏ ଯାହାର କାରଣ କେହି ନାହାନ୍ତି ଏବଂ ସିଏ ହେଉଛନ୍ତି ସମସ୍ତଙ୍କ କାରଣ ସିଏ ହେଉଛନ୍ତି ଭଗବାନ ଏ ହେଉଛି ଭଗବାନଙ୍କର ତତ୍ତ୍ୱ ବା ସଂଜ୍ଞା ଏହିଭଳି ଭାବରେ ବୁଝିବାକୁ ପଡ଼ିବ ତେଣୁ ସର୍ବ କାରଣ କାରଣ ହେଉଛନ୍ତି ସେ ଭଗବାନ ତେଣୁ ତାଙ୍କର ଯାହାଙ୍କର କେହି କାରଣ ନାହାନ୍ତି ଏବଂ ସେ ସବୁକିଛିର କାରଣ ସିଏ ହେଉଛନ୍ତି ଭଗବାନ ଏ କଥା ଆମର ଭାଗବତ ଅଷ୍ଟ ଛନ୍ଦ ଯେଉଁ ରହିଛନ୍ତି ଗଜେନ୍ଦ୍ର ସ୍ତୁତିରେ ସେ କଥା ବି କହିଛନ୍ତି ସେ ଗଜେନ୍ଦ୍ର ସ୍ତୁତିରେ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି ନମୋ ନମସ୍ତେ କ୍ଷୀଳ କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମାନାୟ ମହାନବାୟ ନମୋପବର୍ଗାୟ ପରାୟଣାୟ ଅଷ୍ଟମ ସ୍କନ୍ଧରେ ଶ୍ଳୋକଟି ରହିଛନ୍ତି ଏ ଗଜେନ୍ଦ୍ରଙ୍କ ସ୍ତୁତି ରହିଛି ତାମସମାନଙ୍କ ସମୟରେ ଚତୁର୍ଥ ମନୁ ଯେ ତାମସମାନଙ୍କ ସମୟରେ ଭଗବାନ ହରି ରୂପରେ ଆସିଥିଲେ ଏବଂ ସେହି ହରି ଯେ ଗଜକୁ ଉଦ୍ଧାର କରିଥିଲେ ସେଇ ଗଜରାଜ ଏ ସ୍ତୁତିଟି କରିଛନ୍ତି ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେ ସବୁ କାରଣର କାରଣ ସିଏ ସମସ୍ତ ସବୁକିଛିର କାରଣ ହେଉଛନ୍ତି ସିଏ ମୁଁ ତାକୁ ନମସ୍କାର କରୁଛି ନମୋ ନମସ୍ତେ ଅଖିଳ କାରଣାୟ ଏବଂ ନିଷ୍କାରଣାୟ ଭଗବାନ ଏଭଳି ଜଣେ କାରଣ ତାଙ୍କର କିଛି କାରଣ ନାହାନ୍ତି ସେଥିପାଇଁ ତାକୁ କୁହାଯାଉ ନିଷ୍କାରଣାୟ ଯେମିତି ଉଦାହରଣ ସବୁ ତ ଯେ ମୃଦାଧିବ ବିକାର ବାରେତି ଯେମିତି ଆମେ ଦେଖୁଛେ ଗୋଟେ ମାଟିରୁ ଘଟ ତିଆରି ହେଉଛି ବା ଗୋଟେ ମାଟିଆ ତିଆରି ହେଉଛି ତେଣୁ ଘଟର କାରଣ ହେଉଛି ମାଟି ସେହିଭଳି ଭାବେ ଭଗବାନଙ୍କର କିଛି କାରଣ ନାହିଁ ସେଥିପାଇଁ ନିଷ୍କାରଣାୟ ବୋଲି କୁହାଯାଉଛି ଏବଂ ଆଉ ଗୋଟେ ଭଗବାନଙ୍କର ବିଶେଷତା ହେଉଛି ଅଦ୍ଭୁତ କାରଣାୟ ଅଦ୍ଭୁତ କାରଣ କହିଲେ କ'ଣ ନା ଯେମିତି ଗୋଟେ ମନେକର ମଞ୍ଜିରୁ ଗୋଟେ ଯେତେବେଳେ ଗଛ ସୃଷ୍ଟି ହେଉଛି ମଞ୍ଜିଟା ହେଉଛି କାରଣ ତା'ର କାର୍ଯ୍ୟ ହେଉଛି ଗଛ କିନ୍ତୁ ଯେତେବେଳେ ମଞ୍ଜିରୁ ଗଛ ସୃଷ୍ଟି ହେଉଛି ସେ ମଞ୍ଜିଟି ନଷ୍ଟ ହୋଇଯାଉଛି ସେ ମଞ୍ଜିର ଆଉ ଅସ୍ତିତ୍ୱ ରହୁନାହିଁ କିନ୍ତୁ ଭଗବାନ ଏଭଳି କାରଣ ଅଦ୍ଭୁତ କାରଣ ସେ ଭଗବାନଙ୍କର ସବୁକିଛି ସୃଷ୍ଟି ହେଲେ ମଧ୍ୟ ଭଗବାନ ମଧ୍ୟ ସେଇଭଳି ଭାବେ ରୁହନ୍ତି ଓଂ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣମୋଦ୍ୟତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ଉଚ୍ୟତେ ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କାରଣ ତାଙ୍କର ସବୁକିଛି ସୃଷ୍ଟି ହେଲେ ମଧ୍ୟ ସେ ପୂର୍ଣ୍ଣ ଭାବରେ ରହିଥାନ୍ତି ଏବଂ ସର୍ବ ଆଗମନାୟ ମହାନବାୟ ଯେତେ ସବୁ ଆମେ ଏସବୁ ଶାସ୍ତ୍ର ଯେତେ ସବୁ ଜ୍ଞାନ ସବୁ ରହିଛି ଏ ଜ୍ଞାନ ରୂପକ ସାଗର ହେଉଛନ୍ତି ସେ ସର୍ବ ଆଗମ ଅମନାୟ ଆଗମ କହିଲେ ଯେଉଁ ପଞ୍ଚରାତ୍ରି ଇତ୍ୟାଦି ସବୁ ରହିଛନ୍ତି ଆଉ ଅମନାୟ କହିଲେ ବେଦ ଇତ୍ୟାଦି ଯେଉଁ ନିଗମ ଆଗମ ପୁରାଣ ସବୁ ଯେଉଁ ରହିଛନ୍ତି ଏ ସବୁକିଛି ମହାନବାୟ ମହାସାଗର ମହାଜ୍ଞାନ ରହିଛି ସେ ହେଉଛନ୍ତି ସେ ତାର ସ୍ରୋତ ହେଉଛନ୍ତି ସେ ଭଗବାନ ଏବଂ ନମ ଅପବର୍ଗାୟ ପରାୟଣାୟ ଅପବର୍ଗାୟ ଯିଏକି ଅପବର୍ଗ ପ୍ରଦାନ କରନ୍ତି ଅପବର୍ଗ କ'ଣ
वर्ग
व्याकरण सब रही वर्ग क वर्ग च वर्ग ये सब विभिन्न प्रकार वर्ग रही व्याकरण में क वर्ग हूँ बहुत जगत को बुझे क वर्ग हूँ कौन ना क फ ब भ न ये पांच टी अक्षर को क वर्ग भी कह बहुत जगत आम देखा समस्ते
परिश्रम
कर परिश्रम कले पाठ फेण बाहर एवं एत परिश्रम कले कि सफलता मिलता तार भी नुह सब किसी व्यर्थ हो एवं आ गोटे कवर्ग लक्षण हूँ भय समस्त बौद्ध जगत भय रही अंतिम कवर्ग रोच मृत्यु मृत्यु सर्व अवस्था मृत्यु रूप से भगवान सब कुछ हरण कर किंतु भगवान हूँ अपवर्गाय भगवान शरण में गले भगवान अपवर्ग प्रदान करती अपवर्ग केमी प्रदान करती अपवर्ग कहले जो परिश्रम नाई फेणा नाई व्यर्थता नाई भय ना मृत्यु ना कि भगवान अपवर्ग प्रदान करती ना कपिल दर्शकता कहते कमी अपवर्ग प्रदान हम कम ना सता प्रसंगा मम वीर्य संवितो भवन्ति दुष्कर्म रसायना कथा तज्जोषणा दासो अपवर्ग वत्मनि अपवर्ग अपवर्ग भाई बार केमिति श्रद्धा रति भक्ति अनुक्रमिष्यति सतान प्रसंगान आमे इटि जो सब दास कथा होची इटा सतान प्रसंगान भगवान भक्त मान के मध्य रे ई भगवान को कीर्तिवती कथा जे प्रचार होची ओतर कौन हुए ना भवंती रुत्कर्ण रसायन कथा दुईटी जिनस दुईटी आनंद आम प्राप्त होचे गोटे हूँ हृदय हृदय एवं कर्ण आम श्री श्रीमद राधाकृष्ण महाराज कहते कर्ण को कत आनंद मिलूँ ना जो आम स्वर से बोलचे स्वर ताल लय प्रभु आज बहुत सुंदर भाव में स्वर ताल लय संगीत गान कले भक्तगण ठाकुर कबे हम आम से हम ना कि आम आशा कर सर ताल लय रही कर्ण को आनंद प्रदान कर कर्ण गोटे इंद्र एभली शक्तिशाली रही कहार ना हरिणर हरिणर इंद्र कर्ण इंद्र एत शक्तिशाली रही जो शब्द शुणे से पलै आसे तार जो रही गोपन स्थान से बाहरी आसे एवं व्याधता को शिकार कै तेणु यब्द जो रही स्वर ताल लय इत्यादि मध्यम कर्ण को आनंद प्रदान हुए भगवान कथा हरे कृष्णा कृष्णा स्वर ताल लय द्वारा कर्ण को आनंद मिले एवं हृदय को आनंद मिले जो तार अर्थ आम बुझा महामंत्र के अर्थ रही
ଏ ମହାମନ୍ତ୍ର ଅର୍ଥ ବୁଝିବା ପାଇଁ ଏ ଭାଗବତମର ଆରମ୍ଭରୁ ଆରମ୍ଭ କରି ମହାମନ୍ତ୍ର କଥା ବିଷୟ ବର୍ଣ୍ଣନା କରାଯାଉଛି। ଅନ୍ତିମ ଅଧ୍ୟାୟ ଅନ୍ତିମ ସ୍କନ୍ଦ ଅନ୍ତିମ ଅଧ୍ୟାୟ ଅନ୍ତିମ ଶ୍ଳୋକ ପର୍ଯ୍ୟନ୍ତ ଏଇ ମହାମନ୍ତ୍ର ବିଷୟ ବର୍ଣ୍ଣନା କରାଯାଉଛି। ନାମ ସଂକୀର୍ତ୍ତନ ଦେଶ୍ୟ ଅନ୍ତିମରେ ଏଇ କଥାଟି କହିଗଲା। ଏଇ ମହାମନ୍ତ୍ରର ଅର୍ଥ ଯେତେବେଳେ ଆମେ ବୁଝିବା ସେତେବେଳେ ଆମକୁ ହୃଦୟକୁ ଆନନ୍ଦ ପ୍ରଦାନ କରିବ। ତେଣୁ ଏଇ ଯେଉଁ ରହିଛି ଯେଉଁ ଭଗବାନ କଥା ଆମେ ଯେତେବେଳେ ଶ୍ରବଣ କରୁଛେ, ସତାନ ପ୍ରସଙ୍ଗାନ ମମବୀର୍ଯ୍ୟ ସମ୍ବିଧ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ରସ ଆମେ ସମସ୍ତେ ରସ ପାଇଁ ଚାହୁଁଛେ, ରସ ଆନନ୍ଦ ସମସ୍ତେ ଚାହୁଁଛନ୍ତି ଭୌତିକ ଜଗତରେ, କିନ୍ତୁ ଇଏ ଯେଉଁ ଭୌତିକ ଯେଉଁ ରସ ପ୍ରାପ୍ତ ହେଉଛନ୍ତି ସେଇଟା ହେଉଛି ଆଦ୍ୟ ଅନ୍ତମନ୍ତ କୌନ୍ଦେ, ଯେଉଁ ରସର ଯେଉଁ ଆନନ୍ଦର ଆଦି ରହିଛି ସେ ଆନନ୍ଦର ଅନ୍ତ ରହିଛି। କିନ୍ତୁ ଇଏ ଯେଉଁ ଭଗବାନଙ୍କ ସମ୍ବନ୍ଧରେ ଯେଉଁ କଥା ସବୁ ରହିଛି, ଭଗବାନ କଥାମୃତ, ଇଏ ଯେଉଁ ରସ ରହିଛି ଇଏ ରସର ଆଦି ନାହିଁ କି ଅନ୍ତ ନାହିଁ, ଏ ଚାଲିଥିବ, ଆନନ୍ଦ ବଢ଼ିବଟା ଯାଉଥିବ। ତେଣୁ ଭଗବାନଟି ହୃତ୍କର୍ଣ୍ଣ ରସାୟନ କଥା, ଏବଂ କାଲି ଯେ ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ତା ନୁହଁ, ତା ଜୋଷଣା। ଏଇ ଭଗବାନ କଥା ଶୁଣିଲା ବେଳେ କ'ଣ ହେଉଛି ନା ଆସୁ ଆସୁ ମାନେ ଖୁବ୍ ଶୀଘ୍ର ଆସୁ, ସେମାନେ ଅପବର୍ଗ ରାସ୍ତାରେ ଯିବେ, ଅପବର୍ଗ ଏଇଠି ଆମେ ପ୍ରାପ୍ତ ହେବା। ବର୍ତ୍ତମାନ ଆମେ ଅପବର୍ଗ ରାସ୍ତାରେ ଯାଉଛୁ, ବର୍ତ୍ତମାନ ଅପବର୍ଗ ରାସ୍ତାରେ ଯାଉଛୁ, ଆମକୁ ଜଣାଯାଉଛି ସେଇଭଳିଆ ରାସ୍ତା, କିନ୍ତୁ ହେଉଛି ଅପବର୍ଗ ରାସ୍ତା। ଭାଗବତ ଷଷ୍ଠ ସ୍କନ୍ଧରେ ମଧ୍ୟ ଏ କଥା ଶିବଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜ, ଯାହା ହଉ ଏଇ ଯେଉଁ ଅପବର୍ଗ ରାସ୍ତା ଆସୁ ଅପବର୍ଗ ବର୍ତ୍ତମାନି ବର୍ତ୍ତମାନ କାଳେ ରାସ୍ତା, ଆମେ ବର୍ତ୍ତମାନ ଅପବର୍ଗ ରାସ୍ତାରେ ଯାଉଛେ, ଅପବର୍ଗ ରାସ୍ତାରେ ଯାଉଛେ ମାନେ ଆମକୁ ଲାଗୁଥିବ ଏଇ ଭୌତିକ ଜଗତ ରାସ୍ତା ଭଳି, କିନ୍ତୁ ଏଇଟା ହେଉଛି ଅପବର୍ଗ ରାସ୍ତା, ଆମେ ଭଗବାନ ପାଖକୁ ଯାଉଛେ, ଆସୁ ଅପବର୍ଗ ରାସ୍ତା ବର୍ତ୍ତମାନି। ଏବଂ ଏଇ ଅପବର୍ଗ ରାସ୍ତାରେ ଯାଉଛେ ବୋଲି କ'ଣ ପ୍ରମାଣ ଅଛି ବା ଲକ୍ଷଣ କ'ଣ ନା ଶ୍ରଦ୍ଧା, ଆପଣମାନଙ୍କର କିଛି ଶ୍ରଦ୍ଧା ରହି ସେଥିପାଇଁ ଆଜି ଏଠିକି ଆସିଛନ୍ତି, ଏବଂ ଶ୍ରଦ୍ଧା ପରେ ଅପବର୍ଗ ରାସ୍ତା ଯାଉଛି ବୋଲି ପ୍ରମାଣ କ'ଣ ନା ତାପରେ ରତି ଆସିବ, ଆନନ୍ଦ ଆସିବ ଭଗବାନ କଥାରେ, ଭଗବାନ କଥାରେ ଆନନ୍ଦ ଆସିନାହିଁ ଆମେ ଅପବର୍ଗ ରାସ୍ତାରେ ନାହିଁ, ଏବଂ ଶ୍ରଦ୍ଧା ତାପରେ ରତି ତାପରେ ଭକ୍ତି ମଧ୍ୟ ସେଇଭଳି ଭାବରେ ଭକ୍ତି ପରେଶାନ ଭବ ବିରକ୍ତି ଏଇ ଭକ୍ତିର ଏଇ ତିନୋଟି ଲକ୍ଷଣ ରହିଛି। ଆମେ ଭକ୍ତି ମାର୍ଗରେ କେମିତି ଅଗ୍ରସର ହେଉଛେ ନା ଭଗବାନଙ୍କ ଅନୁଭବ ହେଉଛି, ଭଗବାନଙ୍କ ପ୍ରେମ ବଢ଼ି ଚାଲୁଛି, ଏବଂ ଭୌତିକ ଜଗତରୁ ଆମର ବିରକ୍ତି ଆସୁଛି, ଇଏ ହେଉଛି ଭକ୍ତି। ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମେ ସେଠି ଗୋଟିଏ ପରେ ଗୋଟିଏ ଆସିବ, ତେଣୁ ଇଏ ହେଉଛି ଅପବର୍ଗ ରାସ୍ତା। ତେଣୁ ଏ ଯେଉଁ ପବର୍ଗ ସମସ୍ତେ ରହୁଛନ୍ତି, କିନ୍ତୁ ଭଗବାନ କଥା ଶ୍ରବଣ ମାତ୍ରକେ ଇଏ ହେଉଛି ଅପବର୍ଗରେ ଆମେ ଯାଉଛେ। ତେଣୁ ଭଗବାନ ଇଏ ହେଉଛନ୍ତି ଭଗବାନ ଏକ ଆଶ୍ରେଦମ ଅଗ୍ର, ପ୍ରଥମେ ଭଗବାନ ହିଁ ଥିଲେ, ଏ କଥା ଆମର ସବୁ ଶ୍ଳୋକମାନଙ୍କ ଶେଷ କୁହାଯାଉଛି। ତେଣୁ ଯେଉଁ ସ୍ତୁତି କରିଥିଲେ ଗଜେନ୍ଦ୍ର ଯେ ନମ ନମସ୍ତେ କ୍ଷୀଳ କାରଣାୟ ନିଷ୍କାରଣାୟ ଭୂତକାରଣାୟ ସର୍ବାଗମାନାୟ ମହାନ୍ନବାୟ ନମ ଅପବର୍ଗାୟ ପରାୟଣାୟ, ଅପବର୍ଗ ଇଏ ହେଉଛି ଅପବର୍ଗ, ଭଗବାନ ଏହିଭଳି ଭାବରେ ଅପବର୍ଗ ପ୍ରଦାନ କରନ୍ତି, ଆମେ ଏହିଭଳି ଭାବରେ ଅପବର୍ଗ ରାସ୍ତାରେ ଆଗେଇ ଚାଲିବା, ଅପବର୍ଗାୟ ପରାୟଣାୟ। ତେଣୁ ଇଏ ଭଗବାନ ହେଉଛନ୍ତି ଏହିଭଳି ଭାବରେ କାରଣ, ଇଏ ଅଦ୍ଭୁତ କାରଣ ଭଗବାନ, ସବୁକିଛିର କାରଣ ଏହିଭଳି ଭାବରେ, ତେଣୁ ସବୁକିଛି ଭଗବାନ ଠାରୁ ଆସୁଛନ୍ତି। ଭଗବାନ ଏକ ଆସେ ଇଦମ, ଭଗବାନ ଏକମାତ୍ର ଏକ ଥିଲେ, ସେ କାହାର ସାହାଯ୍ୟ ନେଇନାହାନ୍ତି ସୃଷ୍ଟି କରିବା ପାଇଁ ବା ସବୁ ହେବା ପାଇଁ, ତାଙ୍କର ଇଚ୍ଛା ଅନୁସାରେ ସବୁ ହେଉଛି, ଯେତେବେଳେ ସେ ଯାହା ଚାହୁଁଛନ୍ତି ତାହା ସେ ଅନୁସାରେ ହେଉଛି। ଭଗବାନ କିଭଳି ସବୁକି ପରାଶ ଶକ୍ତି ବିଭିଦେବ ଶୁଏତେ ସ୍ୱାଭାବିକ ଜ୍ଞାନ ବଳ ତ୍ୟାଗ ନ ତସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ ନ ତଥା ତଥା ସମସ୍ତା ଭଜିକଷ୍ଟ ଦିଶ୍ୟତେ ପରାଶ ଶକ୍ତି ବିଭିଦେବ ଶୁଏତେ ସ୍ୱାଭାବିକ ଜ୍ଞାନ ବଳ ତ୍ୟାଗ। ଭଗବାନ ଏହିଭଳି ଭାବରେ ତାଙ୍କର କାର୍ଯ୍ୟ ବା କରଣ ଏସବୁ ଜିନିଷ ହେଲେ ଆମେ ଗୋଟେ କାର୍ଯ୍ୟ କରୁଛେ, କିଛି ଜିନିଷ ଆବଶ୍ୟକ ଏଇ ଯେଉଁ କରଣ ବା ଇନଷ୍ଟ୍ରୁମେଣ୍ଟ ହେଲେ ଆମେ ଗୋଟେ କାର୍ଯ୍ୟ କରୁଛେ, କିନ୍ତୁ ଭଗବାନଙ୍କର କିଛି କାରଣ କରଣ ନଥିଲେ ମଧ୍ୟ ସେ ସବୁକିଛି କରିପାରିବେ। କେମିତି କରିପାରିବେ ନା ଦୁଇଟି ଉଦାହରଣ ଆମେ ଦେବା, ଯେତେବେଳେ ଏ ବଳି ମହାରାଜକୁ ଯେତେବେଳେ ପଠେଇଲେ ସୁତଳ ଲୋକକୁ, ସୁତଳ ଲୋକରେ ସେତେବେଳେ ଭଗବାନ କେବଳ ଚାହିଁବେ ସୁତଳ ଲୋକକୁ ଇନ୍ଦ୍ରପୁରୀ ଭଳି କରିଦେବେ, ତେଣୁ ବିଶ୍ୱକର୍ମା ସୁତର ଲୋକ ରାତାରାତି ସେଭଳି ଭାବରେ ତିଆରି କରିଦେଲେ, ସୁତର ଲୋକକୁ 64 ନା କେତୋଟି ଦ୍ୱାର କରିଦେଲେ। ତେଣୁ ଭଗବାନ ଯୋଉ ବାମନ ଦେବ ବଳି ମହାରାଜଙ୍କର ଦ୍ୱାର ପଳେଇ ରହିଛନ୍ତି, ସେ ସବୁଆଡ଼େ ରାବଣ ମାରୁଥିଲେ। ଆମର ହରିଦ୍ୱାର ମହାରାଜ କଥା କହୁଥିଲେ। ତେଣୁ ଲକ୍ଷ୍ମୀଦେବୀ ଆସି ବାମନଙ୍କୁ ରାକ୍ଷୀ ବାନ୍ଧି କହିଲେ, ତମେ ମୋର ସ୍ୱାମୀଙ୍କୁ ଏତେ ଆଉ କଷ୍ଟ ଦିଅ ନା, ତମେ ବହୁତ କଷ୍ଟ ହେଉଛି, ତମେ ସବୁ ଗେଟ୍ ବନ୍ଦ କରି ଗୋଟିଏ ଗେଟ୍ ଥାକ। ତେଣୁ ଗୋଟିଏ ଗେଟ୍ରେ ଭଗବାନ ରହିଛନ୍ତି ବାମନ ଦେବ। ଆପଣ ଯଦି ସୁତର ଲୋକ ଯିବେ ଯେ ବାମନ ଦେବକୁ ଦେଖିବେ, ତାହା ନୁହଁ, ଭଗବାନ ଥାଇକି ମଧ୍ୟ ଭଗବାନ ଏଠି ମଧ୍ୟ ଅଛନ୍ତି, କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଦେଖିପାରିବେ। ତେଣୁ ଭଗବାନ ଯଦିବ ସେଠି ରହିଛନ୍ତି ବା ବଳି ମହାରାଜଙ୍କର ଦ୍ୱାରପାଳେ ରହିଛନ୍ତି, ବାମନଦେବ ରହିଛନ୍ତି, କିନ୍ତୁ ତଥାପି ସମସ୍ତେ ଦେଖିପାରିବେ ନାହିଁ। ରାବଣ ମଧ୍ୟ ଦେଖିପାରିନଥିଲେ, ସେ ଯାଇଥିଲେ ବଳି ଉପରେ ଆକ୍ରମଣ କରିବା ପାଇଁ ଯଥା ଯୁଗରେ, କିନ୍ତୁ ଭଗବାନ ଏଭଳି ଗୋଟେ ମାରିଲେ କ'ଣ ବାମ ପାଦରେ ଛେଚାରି ଦେଲେ, ଲକ୍ଷ ଲକ୍ଷ ଯୋଜନ ଦୂରରେ ଯାଇ ପଡ଼ିଲେ ରାବଣ। ତେଣୁ ଭଗବାନ ଏଠି ମଧ୍ୟ ଅଛନ୍ତି, କିନ୍ତୁ ଯେଉଁମାନେ ପ୍ରକୃତରେ ତାଙ୍କର କ'ଣ ପ୍ରେମାଞ୍ଜନ ଚିରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦୟ ବିଲୋକୟନ୍ତି, ସନ୍ତ ସବୁବେଳେ ଭଗବାନ ଦର୍ଶନ କରନ୍ତି। କୋଟି ଗୁରୁ ସଭାତଳେ ଶୁଣି ଦେଖିପାରୁନଥିଲା, କିନ୍ତୁ ପ୍ରହ୍ଲାଦ ଯାହାଙ୍କର ଚକ୍ଷୁରେ ପ୍ରେମାଞ୍ଜନ ରୂପ ପ୍ରେମାଞ୍ଜନ ଛିଡ଼ିତ ଭକ୍ତି, ସେ ତାଙ୍କର ସେଇ ଚକ୍ଷୁରେ ସେଇ ଅଞ୍ଜନ ଥିଲା, ସେଥିପାଇଁ ସେ ଭଗବାନ ଦର୍ଶନ କରୁଥିଲେ, ଭଗବାନ ସେ ସବୁଠାରେ ଦର୍ଶନ କରୁଥିଲେ। ତେଣୁ ଭଗବାନ ସବୁଠି ଅଛନ୍ତି, କିନ୍ତୁ ଯେଉଁମାନେ ସେଇ ସେଇ ଚକ୍ଷୁ ପ୍ରାପ୍ତ ହେଇନାହାନ୍ତି ସେମାନେ ଭଗବାନଙ୍କୁ ଦେଖିପାରିବେ ନାହିଁ। ତେଣୁ ମୈତ୍ରମଣି କହୁଛନ୍ତି ଭଗବାନ ସବୁଠାରେ ଆଗରୁ ଥିଲେ, ପ୍ରଥମରୁ ଅଛନ୍ତି, ଏବଂ ଏ ଭୌତିକ ଯେତେବେଳେ ଧ୍ୱଂସ ହେଇଯିବ ତାପରେ ମଧ୍ୟ ସେ ରହିବେ, ସେ କଥା ଏଠି କହିବେ। ଭଗବାନ ଏକ ଆସେ ଏକଦମ ଭଗବାନ ଥିଲେ ଅଗ୍ରେ, ପ୍ରଥମେ ଭଗବାନ ହିଁ ଥିଲେ। ନତସ୍ୟ କାର୍ଯ୍ୟ କରଣଙ୍କ ବିଦ୍ୟାଧି ମୁଁ ଏଇ କଥା କହୁଥିଲି, ତାଙ୍କର କିଛି ଦରକାର ନାହିଁ ଏଇ ସୃଷ୍ଟି କରିବା ପାଇଁ, ଯେତେବେଳେ ଚାହିଁଲେ ସାଙ୍ଗେ ସାଙ୍ଗେ ସବୁ ହେଇଗଲା। ପୁଣି ସେଭଳି ଭାବରେ ଆଉ ଗୋଟେ ସେଭଳି ଭାବରେ ଭଗବାନ ସୃଷ୍ଟି କରିଥିଲେ, ସେ ହେଉଛି ଦ୍ୱାରକା। ଦ୍ୱାରକା ରାତାରାତି ସବୁ ନିର୍ମାଣ କରିଥିଲେ ବିଶ୍ୱକର୍ମା, ରାତାରାତି ଯେଉଁ ଦ୍ୱାରକାବାସୀମାନେ ସ୍ୱୟଂ କରିଥିଲେ, ଦ୍ୱାରକା ନୁହଁ ମଥୁରାବାସୀମାନେ ସ୍ୱୟଂ କରିଥିଲେ, ସକାଳୁ ଉଠି ଦେଖିଲେ ସେମାନେ ଦ୍ୱାରକାରେ ପହଞ୍ଚିଯାଇଛନ୍ତି। ଟ୍ରାନ୍ସପୋର୍ଟେସନ ଦରକାର ପଡ଼ିଲା ନାହିଁ, ଭଗବାନ ଯୋଗ ନିଦରେ ତାଙ୍କୁ ସବୁ ନେଇଗଲେ ସେଠି। ତେଣୁ ଭଗବାନ ଏହିଭଳି ଭାବରେ ଅଦ୍ଭୁତ କର୍ମ, ସିଏ ନ ତସ୍ୟ କାର୍ଯ୍ୟ କରଣାନ୍ତ ବିଦ୍ୟତେ ନତ ସମସ୍ତ ବେଦିକସ୍ୟ ଦିଶ୍ୟତେ, ଭଗବାନ ସେ ଦେଖି ସମାନ ହେଇପାରିବେ ନାହିଁ, ଆଉ ତାଙ୍କଠୁ ଅଧିକ କଥା କ'ଣ କହିବା। ତେଣୁ ପରାଶ ଶକ୍ତି ବିଭେଦି ସୁୟତି, ଭଗବାନଙ୍କର ଏଇଭଳି ଭାବରେ ଶକ୍ତି ରହିଛି, ଏସବୁ ସ୍ୱାଭାବିକ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଏସବୁ ତେଣୁ ସେ ତାହା ଚାହିଁବେ କରିପାରିବେ। ତେଣୁ ସେ କଥା ଏଠି କହୁଛି ଭଗବାନ ଏକ ଆସେଦମ ଅଗ୍ର ଆତ୍ମାତ୍ମାନ ବିଭୁ, ଭଗବାନ ସମସ୍ତ ସମସ୍ତଙ୍କରେ ସେ ହେଉଛନ୍ତି ଆତ୍ମା, ପରମାତ୍ମା ଉପରେ ସେ ରହିଛନ୍ତି, ଆମେ ମଧ୍ୟ ଆତ୍ମା, ଭଗବାନ ମଧ୍ୟ ଆତ୍ମା, କିନ୍ତୁ ତଫାତ୍ ହେଉଛି ଭାଗବତ ପନ୍ଦର ଅଧ୍ୟାୟ ଭଗବତ ଗୀତା ପନ୍ଦର ଅଧ୍ୟାୟ ଷୋହଳରେ କହିଛନ୍ତି ଭଗବାନ, ଉତ୍ତମ ପୁରୁଷ ସ୍ତନ୍ୟମ ପରମାତ୍ମା କି ଗାହୁତ ଯୋ ଲୋକତ୍ରୟ ମହାବିଶ୍ୟ ବିଭକ୍ତି ଅବ୍ୟଶ୍ୱର। ଭଗବାନ ମଧ୍ୟ ଆତ୍ମା, ଆମେ ମଧ୍ୟ ଆତ୍ମା, କିନ୍ତୁ ତଫାତ୍ ହେଉଛି ଭଗବାନ ହେଉଛନ୍ତି ପରମାତ୍ମା, ଆମେ ହିଁ ସେହି ପରମାତ୍ମାଙ୍କର ଅଂଶ। ସେ ଉତ୍ତମ ପୁରୁଷ, ସେ ଆମେ ଯଦିଓ ପୁରୁଷ କିନ୍ତୁ ସିଏ ହେଉଛନ୍ତି ଉତ୍ତମ ପୁରୁଷ, ତେଣୁ ଉତ୍ତମ ପୁରୁଷ ସ୍ତନ୍ୟ ପରମାତ୍ମା, ତାଙ୍କୁ ପରମାତ୍ମା ବୋଲି କୁହାଯାଉ, ଇଏ ଅନ୍ୟ, ଇଏ ଆତ୍ମାଠାରୁ ଭିନ୍ନ, ଏବଂ ସିଏ ଏଇ ଭୌତିକ ଜଗତରେ ରହିଥିବାରୁ ଯେଉଁ ଲୋକତ୍ରୟ ମହାବିଶ୍ୱ, ଏ ତିନି ଲୋକରେ ଭଗବାନ ଥିବା ହେତୁ ଯେଉଁ ଲୋକତ୍ରୟ ମହାବିଶ୍ୱ ବିବର୍ତ୍ତି ଅବ୍ୟଶ୍ୱର ଭଗବାନ ଧାରଣ କରନ୍ତି, ପାଳନ କରନ୍ତି, ଭଗବାନ ଥିବାରୁ ଆମେ ସବୁ ବର୍ତ୍ତମାନ ସବୁ ଦୃଷ୍ଟିକରି ରହିଛେ। ଭଗବାନ ଯଦି ଚାଲିଯିବେ ସବୁ ଧ୍ୱଂସ ହେଇଯିବ, ଆଉ ରହିବ ନାହିଁ, କିଛି ରହିବ ନାହିଁ। ସେ କଥା ଏଠି କହିଛି, ଭଗବାନ ଏକ ଆସେଦମ ଅଗ୍ର ଆତ୍ମାତ୍ମନା ବିଭୁ, ପରମାତ୍ମା ପରେ ଭଗବାନ, ବିଭୁ ଏ ଆତ୍ମା, ପରମାତ୍ମା ଏବଂ ଭଗବାନ, ଏ ତିନୋଟି କଥା ଏଠି ରହିଛି, ତିନୋଟି ତତ୍ତ୍ୱ ଏଠି ରହିଛି। ବଦନ୍ତି ତତ୍ତ୍ୱ ବିଦତ୍ ତତ୍ତ୍ୱ ଜ୍ଞାନ ମଧ୍ୟ ବ୍ରହ୍ମେଟି ପରମାତ୍ମା କି ଭଗବାନ ଇତି ଶବ୍ଦ ଦେଇ 1-2-11 ଭାଗବତରେ କଥା କୁହାଯାଇଛି। ଏ ଯେଉଁମାନେ ତତ୍ତ୍ୱ ବି ସେମାନେ ଭଗବାନଙ୍କୁ ଏହିଭଳି ଭାବରେ ଜାଣନ୍ତି, ତିନୋଟି ତତ୍ତ୍ୱ ରହିଛନ୍ତି ଭଗବାନଙ୍କର, ଗୋଟେ ହେଉଛନ୍ତି ବ୍ରହ୍ମ, ଗୋଟେ ହେଉଛନ୍ତି ପରମାତ୍ମା ଏବଂ ଗୋଟେ ହେଉଛନ୍ତି ଭଗବାନ। ଏଇଠି କଥା କହୁଛି, ଆତ୍ମା ଆତ୍ମାନାମ ବିଭୁ, ବ୍ରହ୍ମ ପରମାତ୍ମା, ଏ ପ୍ରତିଶ୍ରୁତ ପ୍ରତ୍ୟକ୍ଷର ନାନା ଅର୍ଥ କହେ। ତେଣୁ ଏଇଠି ଆସିବ ନାନାମତି ଉପଲକ୍ଷଣ, ଯାହାର ଯେଉଁଭଳି ଭାବରେ ଯିଏ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ବ୍ରହ୍ମ ଅନୁଭବ କରିବେ, ଯେଉଁମାନେ ପରମାତ୍ମା କ'ଣ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ପରମାତ୍ମା ଅନୁଭୂତି ପ୍ରାପ୍ତ ହେବେ, ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ବିଭୁ ଭଗବାନଙ୍କୁ ଜାଣିବେ। ତେଣୁ ଆତ୍ମା ଇଚ୍ଛା ଅନୁଗତ, ଆତ୍ମା ଭଗବାନଙ୍କ ଇଚ୍ଛା ଅନୁସାରେ ଏ ସୃଷ୍ଟି ହେଉଛି, ଭଗବାନ ଚାହିଁଲେ ନିଜକୁ ବିସ୍ତାର କରିବେ, ତେଣୁ ବିସ୍ତାର କରୁଛନ୍ତି, କିଭଳି ଭାବରେ ବିସ୍ତାର କରୁଛନ୍ତି ସେ ବର୍ଣ୍ଣନା କରାଯିବ। ସୃଷ୍ଟି ଆରମ୍ଭ ଭଗବାନ ଯେଉଁ ସୃଷ୍ଟି କରୁଛନ୍ତି, ତାକୁ ବ୍ରହ୍ମା ବିସ୍ତାର କରୁଛନ୍ତି, ଏସବୁ ବିଷୟରେ ଆସିବ 3-5-23-3-7-14 ପର୍ଯ୍ୟନ୍ତ ଏ ବିସ୍ତାର ହେବ, ବିସ୍ତାର ଭଗବାନ କେମିତି ସୃଷ୍ଟି କରୁଛନ୍ତି। ଆତ୍ମା ଇଚ୍ଛାନୁଗତ, ତାଙ୍କ ଇଚ୍ଛା ଅନୁସାରେ ସୃଷ୍ଟି ହେଉଛି। ଆତ୍ମା ବିଭିନ୍ନ ନାନା ମତି ଉପଲକ୍ଷଣ, ଇଏ ଯେଉଁଭଳି ଭାବରେ ଯେ ଯାହାର ଯେଉଁଭଳି ଭାବରେ ଧାରଣା ରହିଛି ବା ଯେଉଁ ଭାବ ରହିଛି ସେ ସେହି ଅନୁସାରେ ଭଗବାନଙ୍କୁ ଉପଲବ୍ଧି କରିବ। ଯେଉଁମାନଙ୍କର ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ବ୍ରହ୍ମଠାରୁ ଅଧିକ ଅନୁଭୂତି ସେମାନେ ପାଇପାରିବେ ନାହିଁ, ଯେଉଁମାନେ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ପରମାତ୍ମାଠାରୁ ଉନ୍ନତ ଆଉ କିଛି ଜାଣିପାରିବେ ନାହିଁ, କିନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଭଗବାନଙ୍କର ପୂର୍ଣ୍ଣ ଉପଲବ୍ଧି କରିପାରିବେ। କିଭଳି କରିପାରିବେ, ଗୋଟେ ଉଦାହରଣ ରହିଛି, ଯେମିତି ଗୋଟେ କ୍ଷୀର, କ୍ଷୀରଟା ଭାଗବତ ତୃତୀୟ ସ୍କନ୍ଧରେ ସେ କପିଳଦେବ କଥା କହିଛନ୍ତି, ଆମର ସୁଷମ ଗୌରବନ୍ଦ ସେ ମହାରଥ କଥା କହୁଥିଲେ, କ୍ଷୀରଟା ଯଦି ଆମେ ଚକ୍ଷୁ ଦ୍ୱାରା ଜାଣିବା ପାଇଁ ଚେଷ୍ଟା କରିବା ତାହେଲେ କ'ଣ ଜାଣିବା, ଧଳା, କେବଳ ସେତିକି ଆଉ କିଛି ଜାଣି, ତରଳ, ତରଳ ପଦାର୍ଥ ଏବଂ ଧଳା, ରଙ୍ଗଟା ଧଳା ଦେଖିବାକୁ ତରଳ, ଏତିକି ଜାଣିବା, ଚକ୍ଷୁ ଦ୍ୱାରା ଆଉ କିଛି ଜାଣିପାରିବା ନାହିଁ, ଏତିକି ମ୍ୟାକ୍ସିମମ୍ ଏତିକି ଜାଣିବା। ତାପରେ ହସ୍ତରେ ଯଦି ଆମ ଶରୀରରେ କିଛି କ୍ଷୀର ଟିକେ ପକାଇଦେବା ତାହେଲେ ହସ୍ତ ଦ୍ୱାରା ବା ଆମର ଚର୍ମ ଦ୍ୱାରା ଆମେ କ'ଣ ଅନୁଭବ କରିବା, ନା ଶୀତଳତା ଅନୁଭବ କରିବା, ଆଉ କିଛି ଚର୍ମ ଦ୍ୱାରା ଆମେ କିଛି ଅଧିକା ପାଇପାରିବା ଜାଣିପାରିବା ନାହିଁ। ସେହିଭଳି ଭାବରେ ଯଦି ଜିହ୍ୱା ଜିହ୍ୱାରେ ଦିଆଯିବ କ୍ଷୀର ଟିକେ ଟକେଇ ଦିଆଯିବ ତାହେଲେ କ'ଣ ଅନୁଭବ ହେବ,
ସ୍ୱାଦ,
ଅମୃତଟା ତାଠୁ ଅଧିକ କିଛି ଅନୁଭବ କରିପାରିବ ନାହିଁ। ତେଣୁ ଏ କଥା କହିବା ପୂର୍ବରୁ ଆଉ ଗୋଟେ କଥା ଆମେ କହିବା, ଆମ ଶିଶୁ ଗୌରବ ସେ ମହାରାଜ କହୁଥିଲେ ଅନ୍ଧ ର ଧଳା ରଙ୍ଗ ବିଷୟରେ ତାର ଗୋଟେ ଧାରଣା, ଅନ୍ଧକୁ ଯେତେବେଳେ କୁହାଗଲା କ୍ଷୀର, କ୍ଷୀରଟା ସିଏ ଦେଖିପାରୁନି, ଅନ୍ଧ କ୍ଷୀରଟା କିଭଳି, ନା ଏଇଟା ଧଳା ଧଳା ଦେଖିବା ପାଇଁ, ଧଳାଟା କିଭଳି, ଗଗ ଭଳିଆ, ଗଗଟା କେମିତି ଏମିତି, ତେଣୁ ସେ ଅନ୍ଧ ଦେଖିଥାଏ କୋ ବୁଝିଗଲି ବୁଝିଲା ଆଉ କ୍ଷୀର ପିଇବି ନାହିଁ। ସେଇଭଳି ଭାବରେ ଏ ଯେଉଁ କ୍ଷୀରଟା ଯେଉଁ ଜିଭା ଦ୍ୱାରା ଯେତେବେଳେ ଆମେ ଏ କ'ଣ କ'ଣ ଚକ୍ଷୁ ଦ୍ୱାରା କେବଳ ସେ ଧଳା ବୋଲି ଜାଣିବ, ଜିଭା ଦ୍ୱାରା ତାର ମାନେ ମଧୁରତା ଅନୁଭବ କରିବ, ଶରୀର ଦ୍ୱାରା ଶୀତଳତା ଅନୁଭବ କରିପାରିବ, କିନ୍ତୁ ମନ ଦ୍ୱାରା ପୂର୍ଣ୍ଣ ଅନୁଭୂତି ସେ ପ୍ରାପ୍ତ ହୋଇପାରିବ। ମନ ଦ୍ୱାରା ସେ ଜାଣିବ କ୍ଷୀର ହେଉଛି ତରଳ ପଦାର୍ଥ,
ଦେଖିବା ବି ଧଳା, ତାର ସ୍ୱାଦ ରହିଛି, ସୁମିଷ୍ଟ ରହିଛି, ଶୀତଳତା ମଧ୍ୟ ସେ ପ୍ରଦାନ କରେ, ଏହି ପୂର୍ଣ୍ଣ ଜ୍ଞାନ ମନ ଦ୍ୱାରା ପ୍ରାପ୍ତ ହୋଇପାରିବ। ସେଭଳି ଭାବରେ ବିଭୁ ବା ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ କେତେବେଳେ ଅନୁଭବ କରିବା ନା ଏଇ ଭକ୍ତି ମାଧ୍ୟମରେ, ଭକ୍ତି ମାଧ୍ୟମରେ ଆମେ ଜାଣିପାରିବା ଯେ ଭଗବାନ ହେଉଛନ୍ତି ବ୍ରହ୍ମ, ଭଗବାନ ହେଉଛନ୍ତି ପରମାତ୍ମା, ଭଗବାନ ହେଉଛନ୍ତି ଭଗବାନ, ବ୍ରହ୍ମେଟି ପରମାତ୍ମାଟି ଭଗବାନ ଏଠି ସତ୍ୟ। ତେଣୁ ଏହିଭଳି ଭାବରେ ଏଇ ଶ୍ଲୋକର ଅନେକ ଅର୍ଥ ରହିଛି। ଯିଏ ଯେଉଁଭଳି ଭାବରେ ଅଗ୍ରସର ହେଉଛନ୍ତି ସେଇଭଳି ଭାବରେ ଅନୁଭବ କରିବେ। କିନ୍ତୁ ଯେମିତି ଆମେ ପ୍ରଭୁପାଦ ମହାରାଜ କୁହନ୍ତି, ଆଜିକାଲି 2000 ଟଙ୍କା ବାହାରିଲାଣି, ସେତେବେଳେ 2000 ଟଙ୍କା ବାହାରିନଥିଲା, ସେତେବେଳେ 100 ଟଙ୍କାର ଉଦାହରଣ ଦେଇଛି ପ୍ରଭୁପାଦ। ଆମେ ଟିକେ 2000 ଟଙ୍କାର ଉଦାହରଣ ଦେବା, 2000 ଟଙ୍କାରେ 1000 ଟଙ୍କା ରହିଛି, 500 ଟଙ୍କା ରହିଛି, 100 ଟଙ୍କା ରହିଛି, 50 ଟଙ୍କା ବି ରହିଛି। ସେଇଭଳି ଭାବରେ ଯେଉଁମାନେ ଭଗବତ ଅନୁଭୂତି କରୁଛନ୍ତି ସେମାନେ ପରମାତ୍ମା ଅନୁଭୂତି କରିବେ ଏବଂ ବ୍ରହ୍ମ ଅନୁଭୂତି କରିବେ ଏବଂ ପୂର୍ଣ୍ଣ ଅନୁଭୂତି କରିବେ, ସେ ହେଉଛନ୍ତି ଭଗବତ ଅନୁଭୂତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯଦିଓ ପୂର୍ଣ୍ଣ ଅନୁଭୂତି ହେଇପାରିବ, କିନ୍ତୁ ଆମର ପୂର୍ଣ୍ଣ ଅନୁଭୂତି ନାହିଁ। କିନ୍ତୁ ଯାହା ହେଉ, ଯେତିକି ଆମେ ସାଧୁ ଶାସ୍ତ୍ର ଗୁରୁମାନଙ୍କ ରୂପରୁ ଯେତିକି ଜାଣିଛେ, ଆମେ କଥା କହିଲେ ଆମର କଥା କିଛି ଭୁଲ ଥିବ ବା କାହାର କିଛି ଡାଉଟ୍ ରହିଥିବ, ସନ୍ଦେହ ରହିଥିବ ବା କିଛି ସ୍ପଷ୍ଟୀକରଣ ଚାହୁଁଥିବେ, କାହାର କିଛି ପ୍ରଶ୍ନ କରିପାରନ୍ତି। ଆମର କଥା ବି ସନ୍ଦେହ ପୂର୍ବରୁ ଗୋଟେ ମିନିଟ୍ କିଛି ନାହିଁ, କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୋର ପ୍ରେମାନନ୍ଦେ।
ଆମର ଏଇ ପରମ୍ପରା ଅନୁସାରେ ଆମେ ଏଇ ଶ୍ରୀମଦ୍ ଭାଗବତ ପାଇଛୁ। ଭାଗବତରେ କୁହାଯାଇଛି, କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନ ଆଦି ସହ କଳ ନଷ୍ଟ ଦୁଷାଛୁ ପୁରାଣ ଅର୍ଥ। ପୁରାଣ ଅର୍ଥ ମାନେ ସୂର୍ଯ୍ୟ କୁହାହେଉଛି, ଆମେ ଅନ୍ଧକାର ଭିତରେ, କଳିଯୁଗ ମାନେ ଅନ୍ଧକାର ଯୁଗ କୁହାହେଉଛି, ଏଠି ସମସ୍ତେ ଅନ୍ଧକାର ଭିତରେ ଅଛୁ। ଆମେ କ'ଣ ଜାଣିପାରୁନୁ, ଜ୍ଞାନ କ'ଣ ବିଜ୍ଞାନ କିଛି ନାହିଁ ଅନ୍ଧାର। ତେଣୁ ସେ ଯାହା କୁହାହେଉଛି ଏଠାରେ କେବଳ ପଶୁ ଉପରେ ଆମେ ଖଟିବାଟା ଖାଲି ଜାଣିଛୁ, କିଛି ନାହାର ଇନ୍ଦ୍ରା ଭୟ ମଥୁର ଏଇଥିରେ ସମସ୍ତେ ଯେମିତି ଭଲ ଖାଇବା ଶୋଇବା ମଥୁର କରିବା ଏଇଥିରେ ବ୍ୟସ୍ତ। କିନ୍ତୁ ପ୍ରକୃତ ଯେ ଭକ୍ତି ପଥ ଯେଉଁଟା କୁହାଯାଉଛି ସେ ବିଷୟ ଏଇଠି ହିଁ ଆଲୋଚନା କରାଯାଉଛି। ତେଣୁ ସେ ତାକୁ ଆମେ କେମିତି ପାଇବା, ଏ ଶ୍ରୀମଦ୍ ଭାଗବତ ଶ୍ରୀମଦ୍ ଭାଗବତ କି। ତେଣୁ ପ୍ରତ୍ୟେକକୁ ଆମେ ଅନୁରୋଧ କରୁଛୁ ଯେ ଭାଗବତ ପ୍ରତିଦିନ ପାଠ କରନ୍ତୁ, କାରଣ ଭାଗବତରେ ସବୁ ଜିନିଷ ଦିଆଯାଇଛି। ଯଦି ଏ ଭକ୍ତି ଜନ୍ତୁ ଉଦ୍ଧାର ପାଇବାକୁ ଚାହୁଁଛ ଏ ଭାଗବତ ଶୁଣିବା ପଡ଼ିବ। ପୁଣି ତା ଦେହରେ ଦିଆଗଲା, ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନରେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ସହ। ଏ ଭାଗବତ ଜାଣିବାକୁ ହେଲେ ଆମକୁ ବୈଷ୍ଣବମାନଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କଠୁ ଶ୍ରବଣ କରିବାକୁ ପଡ଼ିବ। ତେଣୁ ଆମେ ସପ୍ତାହରେ ଗୋଟିଏ ଦିନ ସୁଯୋଗ ଦେଉଛୁ, ଏହି ରବିବାର ଯେଉଁଟା ହେଉଛି ଆମର ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ସଂଘ ଯେଉଁଟା ଆମର ଅଭୟଚରଣ ଡିପାର୍ଟମେଣ୍ଟ କରାହେଇଛି, ସେଥିରେ ସୁଯୋଗ ଦିଆହେଉଛି। ଆମେ ଭଗବାନଙ୍କ ନାମ କୀର୍ତ୍ତନ କଲୁ, ଯେଉଁଟାକି ମହାପ୍ରଭୁଙ୍କ ଧାରା କୁହାହେଉଛି, ତେଣୁ ସେଦିନ ନାମ କୀର୍ତ୍ତନ କରୁ, ତାପରେ ଏଠି ଆସି ଭାଗବତ କଥା ଆମେ ଶୁଣୁ, ଏଇ ସୁଯୋଗଟା ଦିଆହେଉଛି। ତେଣୁ ପ୍ରତ୍ୟେକଙ୍କୁ ଅନୁରୋଧ କରାହେଉଛି ସେମାନେ ଏଇ ରବିବାର ଯୋଗଦାନ କରନ୍ତୁ ଏବଂ ଭାଗବତ ଶ୍ରବଣ କରନ୍ତୁ। ଯାହାଙ୍କ ଘରେ ମଧ୍ୟ ଆମେ କରୁଥାଉ, ଆମେ ତାଙ୍କୁ ସୁଯୋଗ ଦିଆହେଉଛୁ। ତାଙ୍କର ଯେଉଁ ବନ୍ଧୁବାନ୍ଧବ ଆସିଛନ୍ତି ସେମାନେ ମଧ୍ୟ ଏଇ ଗୋଟିଏ ଦିନ ସୁଯୋଗ ପାଉଛନ୍ତି। ଏ ବିଷୟରେ ମଧ୍ୟ ଆମେ କିଛି କହିବା, ଆମର ସବୁ ନାମ ଜପ କରାଯାଉଛି, ତେଣୁ ତାକୁ ମଧ୍ୟ ଭକ୍ତମାନେ ଆମର ଅଛନ୍ତି, ସମୟ ହେବ ତାହେଲେ ସେମାନେ ଶିଖାଇଦେବେ କିପରି ଭାବରେ ଭଗବାନ ଦୀପ ନାମ କୀର୍ତ୍ତନ କରାଯାଏ। କାରଣ ଏହାଠୁ ବଳି ଆଉ କିଛି ଏ କଳିଯୁଗ ପାଇଁ ଏକମାତ୍ର ସୁଯୋଗ ଦିଆହେଇଛି ଭଗବାନ ନାମ, ହରେ ନାମ ହରେ ନାମ ହରେ ନାମ ଏବେ କେବଳ କଳୁ ନାସ୍ତି ବା ନାସ୍ତି ଗତିର ଅନ୍ୟ ଆଉ କିଛି ନାହିଁ, କିଛି ଅନ୍ୟ ଗତି ନାହିଁ। କର୍ମଯୋଗ ଧ୍ୟାନ ଯୋଗ ଆଉ ଯାହା କୁହାଯାଉଛି ଏଗୁଡ଼ା ସବୁ ନିରାଶ କରାହେଇଛି। ଜ୍ଞାନ ଯୋଗ କିଭଳି ଭକ୍ତି ଯୋଗ କୁହାହେଉଛି, ପ୍ରକୃତ ସୁନ୍ଦର ଭାବରେ ଆକୁ ସବୁ ବୁଝେଇଲେ ବର୍ତ୍ତମାନ ସେ ଯୋଗ ଚତୁଃଶ୍ରୀ ଯେଉଁ ଭାଗବତ କଥା କୁହାହେଉଛି ସେ ଆମର କଣ୍ଟିନ୍ୟୁ ଚାଲିବ ଏ ବିଷୟରେ। ତେଣୁ ଯେଉଁମାନେ ଭାଗ୍ୟବାନ ସେମାନେ ଏ କଥା ଶୁଣନ୍ତୁ ଏବଂ ଆମ ମନ ମାନବ ଜୀବନଟା ସଫଳ ହେବ। ପ୍ରକୃତରେ ଅନେକ ଜନ୍ମ ବିତେଇଲା ପରେ ଏ ମଣିଷ ଶରୀରଟା ଆମେ ପାଇଛୁ, ତେଣୁ ଏ ମଣିଷ ଶରୀରରେ ଆକୁ ଦୁର୍ଲଭ କୁହାହେଉଛି। ଦୁର୍ଲଭ ମାନୁଷ ଜନ୍ମ ତଦପି ଅନିତ୍ୟଙ୍କ ଅର୍ଥ, ଯଦିଓ ଏ ମଣିଷ ଜନ୍ମ ଅର୍ଥଦ କୁହା ଦୁର୍ଲଭ କୁହାହେଉଛି। ଅନେକ ଜନ୍ମ ବିତେଇଲା ପରେ ଆମର ସବୁ ଏସବୁ କଥା କହିବାକୁ ହେଲେ ବହୁତ ସମୟ ଲାଗିବ, କିନ୍ତୁ ଏତିକି ଜାଣନ୍ତୁ ଆମେ ବିଶେଷ କରି କଳିଯୁଗରେ ଆମେ ଅଛୁ, ମାନବ ସ୍ୱର ପାଇଛୁ। ଇଏ ଗୋଟିଏ ଜାଗା, ଇଏ ମାନବ ଜନ୍ମ ପାଇଛ ଯଦି ପ୍ରକୃତ ପକ୍ଷରେ ଇଏ ଭଗବାନଙ୍କୁ ନ ଜାଣିଲ ବା ଭକ୍ତି ଯୋଗୁଁ ନ ଆସିଲ ତାହେଲେ କ'ଣ ହେବ ତୁମର ଅବସ୍ଥା, ତୁମେ ମାନବ ଜୀବନୀ ଆଉ ପାଇବ ନାହିଁ କୁହାହେଉଛି। ତେଣୁ ସେଥିପାଇଁ ଗୀତାରେ ସବୁ କଥା କୁହାହେଉଛି, ଯଜ୍ଞାନ୍ତେ କର୍ମଣ ଅନ୍ୟତ୍ର କର୍ମ, ଯଜ୍ଞାନ୍ତେ କର୍ମଣ ଅନ୍ୟତ୍ର କର୍ମ ବନ୍ଧନ କୁହାହେଉଛି। ଯଜ୍ଞ ପୁରୁଷ ହେଉଛନ୍ତି ଭଗବାନ କୃଷ୍ଣ କୁହାହେଉଛି ବିଷ୍ଣୁ, ତାଙ୍କ ପାଇଁ ଆମକୁ କର୍ମ କରିବାକୁ ପଡ଼ିବ। ଯଦି ତାଙ୍କ ପାଇଁ ତୁମେ କର୍ମ ନ କରିବ ତାହେଲେ ତୁମକୁ କର୍ମ ବନ୍ଧନରେ ଭୋଗିବାକୁ ପଡ଼ିବ। ଅନ୍ୟ କଥାରେ ଯେ ଭଗବତଙ୍କୁ ତୁମେ ଯାଇପାରିବ ନାହିଁ, କିନ୍ତୁ ଯଦି ପୁଣ୍ୟକର୍ମ କରିବ ତାହେଲେ ପୁଣ୍ୟକର୍ମ ଫଳସ୍ୱରୂପ ତୁମେ ଭଲ ପରିବାର ଜନ୍ମ ହେବ, ଧନ୍ୟାନ ପରିବାରରେ ଜନ୍ମ ହେବ, ଅନ୍ୟ ଜ୍ଞାନୀ ବି ହେବ, ଦେବଲୋକକୁ ଯାଇପାରିବ, କିନ୍ତୁ ସେଇଟା ସ୍ଥାୟୀ ନିୟମ କୁହାହେଉଛି। ଏପରିକି ଯେଉଁମାନେ ଦେବତା ଅଛନ୍ତି ଦେବଲୋକକୁ ଯାଉଛନ୍ତି ଅନ୍ୟ ପୂରଣ କରନ୍ତି, ସେମାନେ ମଧ୍ୟ ଏଇ ମର୍ତ୍ତ୍ୟଲୋକକୁ ଆସିବାକୁ ପଡ଼ୁଛି। ଆମର ଗୀତାରେ ସବୁ ଜିନିଷ ଦିଆହେଇଛି, ତ୍ରିଣପୁଣ୍ୟ ମର୍ତ୍ତ୍ୟଲୋକ ଭଦନ୍ତି ଅଧ, ସେ ପୁଣ୍ୟକର୍ମଟା ସରିଗଲା ପରେ ତ ପୁଣି ଏଠାକୁ ଆସିବାକୁ ପଡ଼ିବ, ଏଠିକି ଆସିକି ପୁଣି ସେଇ କଥା ବୁଝିବାକୁ ପଡ଼ିବ। ଏପରିକି ଦେବରାଜ ଇନ୍ଦ୍ର କଥା ମଧ୍ୟ କୁହାଯାଇଛି, ଦେବରାଜ ଇନ୍ଦ୍ର ସେ ଦେବରାଜ ଇନ୍ଦ୍ର ଥିଲେ, କିନ୍ତୁ ତାଙ୍କର ଗୁରୁ ଥିଲେ ବୃହସ୍ପତି, ତାଙ୍କ ପାଦ ପଦ୍ମରେ ସେ ଅପରାଧ କଲେ, ଯାହାଫଳରେ ବୃହସ୍ପତି ତାଙ୍କୁ ଦେଲେ କ'ଣ ଅଭିଶାପ ଦେଲେ, ସେ ଏଇ ମର୍ତ୍ତ୍ୟ ଜଗତରେ ଆସିକି ଘୁଷୁରୀ ଯେଉଁଠୁ ପାଇଲେ, ଘୁଷୁରୀ ଯେଉଁଠୁ ପାଇଲେ ସେ ବୁଝିପାରୁଛନ୍ତି ଦେବରାଜ ଇନ୍ଦ୍ର ଥିଲେ। ଆପଣ ଦେଖନ୍ତୁ ଦେବରାଜ ଇନ୍ଦ୍ର କେତେ ବିରାଟ, କିନ୍ତୁ ସିଏ ଆସିକି ଘୁଷୁରୀ ଜଣ ପାଇଲେ, ତ ବ୍ରହ୍ମାଜୀ ଆସି ସେ ପହଞ୍ଚିଲେ। ଏ ଗୁରୁତ୍ୱପୂର୍ଣ୍ଣ କଥା କୁହନ୍ତି ଆମକୁ, ଏଇଟା ବି ଗୋଟେ ଉପନିଷଦ ଦିଆଯାଇଛି, ଯେତେବେଳେ ଆସି ବ୍ରହ୍ମାଜ ପହଞ୍ଚିଲେ ସେ ଦେବରାଜ ଇନ୍ଦ୍ର ଯେଉଁ ଘୁଷୁଳେଇଛନ୍ତି ତାଙ୍କୁ ସେ କହିଲେ ନାଇଁ ତୁ ଦେବରାଜ ଇନ୍ଦ୍ର ଥିଲୁ ଏଠି ଘୁଷୁଳିକି ବିଷ୍ଠା ଖାଉଛୁ, ସେ କିଛି ଶୁଣିଲାନି। କାରଣ ସେ ଦେଖୁଛି ଏ ଘୁଷୁରୀ ଯଦି ପାଇକି ମଧ୍ୟ ଆନନ୍ଦରେ ଅଛି, ତାର ମାଈ ଘୁଷୁରୀ ଅଛି, ଗୁଡ଼ାଏ ଛୁଆ ଅଛି, ବିଷ୍ଠା ଖାଉଛି, ସେ ତାକୁ ସେ ତୁଳନା କରିବେ ଗୁରୁଦେବ। ତାପରେ ଯେତେବେଳେ ଦେବରାଜ ଇନ୍ଦ୍ର ଯେଉଁ ନ ଶୁଣିଲା ସେ କମ୍ କଲେ ତାଙ୍କ ଛୁଆ ଗୁଡ଼ାକ ମାରିଦେଲେ, ଛୁଆଟା ମାରିଲା ପରେ ସେ କେହି କେହି ହେଲା ଆଉ କେଶ ମହାପର ଅଛି ହଁ। ତେଣୁ ସେ ସାଙ୍ଗେ ସାଙ୍ଗେ ବୁଝିଲେ ଘୁଷୁରୀ ଜନ୍ମ ତ ପାଇଛି, ତେଣୁ ସେ ଜାଣିପାରିଲା, ସେ ତଥାପି ମତେ କହିଲା ମୋର ତ ମାଈ ଘୁଷୁରୀ ଅଛି ଛୁଆ ଜନ୍ମ କରିବି ଆଉ ମୁଁ କାହିଁ ବ୍ୟସ୍ତ। ତାପରେ ଦେଖିଲେ ସେ ନିଜେ କମ୍ କଲେ ତାଙ୍କର ଛୁଆ ଗୁଡ଼ାକୁ ମାରିଦେଲେ ଏବଂ ତାର ସେ ମାଈ ଘୁଷୁରୀ ଯେଉଁ ଥିଲା ତାକୁ ମାରିଦେଲେ, ମାରିଦେଲା ପରେ ସେ ସବୁ ଅନେଇଲା, ଅନେଇଲା ପରେ ସେ ସବୁ କହିଲା କ'ଣ ଆରେ ତୁ ଦେବରାଜ ଇନ୍ଦ୍ର ଥିଲୁ, ତୁ କେତେ ସୁନ୍ଦର ଭାବରେ ଥିଲୁ, ତୁ ବର୍ତ୍ତମାନ ଏଠି ଆସି ଘୁଷୁରୀ ଜନ୍ମ ପାଇଛୁ, ତୁ ଜାଣିପାରୁନୁ କି ଅବସ୍ଥାରେ ଥିଲୁ, କାହିଁକି ଥିଲୁ, କାହିଁକି ଆସିଲୁ, ତୁ ଅପରାଧ କରିଛୁ, ତୁ ସ୍ୱର୍ଗକୁ ଯା, ନା ସ୍ୱର୍ଗରେ କ'ଣ ବିଷ୍ଠା ମିଳିବ ବୁଝିପାରୁଛୁ, ସେ କହୁଛି ସ୍ୱର୍ଗକୁ ବିଷ୍ଠା ମିଳିବ, ଆରେ ସେଠି କେତେ ସୁନ୍ଦର ଖାଦ୍ୟ ଆଜି ଦେଖନ୍ତୁ ସୁନ୍ଦର ପ୍ରସାଦ ଆମର ତିଆରି ହେଇଛି, ସେ କହୁଛି ବିଷ୍ଠା ମିଳିବ ସେଠି, ଆଉ ସେଠି କ'ଣ ଘୁଷୁରୀ ଅଛି, ଏଇ ପ୍ରକାର ଚିନ୍ତାଧାରା ତା'ର। ତାପରେ ଦେବରାଜେନ୍ଦ୍ର ବ୍ରହ୍ମା ବୁଝିଲା ସେ ବୁଝିପାରିଲେ ଆମର ଅବସ୍ଥା ସେଇଆ ହେଇଛି। ଆମେ ପ୍ରକୃତରେ ଏଇ ଆହାରରେ ସେ ଦୈତ ପଥରେ ଆମେ ଅଛୁ, ପ୍ରକୃତ ଆମର କର୍ମ କ'ଣ ଆମେ ଜାଣିପାରିଲୁନୁ ବୁଝିଲା କି? ତେଣୁ ପୁଣ୍ୟକର୍ମ କଲେ ଯେମିତି ଭଲ କରିବ, ଆମକୁ ଭଲ କରିବ, ଆଉ ଏଥିରୁ ଉଦ୍ଧାର କେମିତି ପାଇବ? ଜୟ ଶ୍ରୀ ଜୟ ଶ୍ରୀ।